ଦିଗରେ ଚାଲିଗଲେ। ଆଉ ବିଶେଷ କରି ଏ ସମସ୍ତ ବର୍ଣ୍ଣନା ସବୁ ପ୍ରକାର ଜୀବମାନଙ୍କ ପାଇଁ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ। ପ୍ରଭୁ ଯେ ଭଗବାନ କୃଷ୍ଣଙ୍କର ଯେଉଁ ଆବିର୍ଭାବ, ସାଧୁଙ୍କର ଯେଉଁ ଆବିର୍ଭାବ, ଏଇଟା ଯେ କେବଳ ଭକ୍ତମାନଙ୍କ ପାଇଁ ତା ଆମେ ଲୀଳା ଭକ୍ତମାନଙ୍କ ସାଙ୍ଗରେ କରିବେ, କିନ୍ତୁ ଦୟାଟା ସମସ୍ତଙ୍କ ପ୍ରତି ତାଙ୍କର, ଭଗବାନ କୃଷ୍ଣଙ୍କର କର୍ମୀ ପ୍ରତି, ଜ୍ଞାନୀ ପ୍ରତି, ଯୋଗୀ ପ୍ରତି, ସମସ୍ତଙ୍କ ପ୍ରତି ଦୟା ଅଛି। ଦୁର୍ବାସା କ'ଣ ଥିଲେ? ଦୁର୍ବାସା ଯୋଗୀ, ସେ ପୁଣି ବିଷ୍ଣୁଙ୍କ ଦର୍ଶନ ପାଇଲେ କି ନାହିଁ? ପ୍ରଭୁଙ୍କର ଦର୍ଶନ ପାଇଲେ। ଦୟାଟା ଭଗବାନଙ୍କର ନିଜର ପାତ୍ରତା ହିସାବରେ ତୁମକୁ ଦୟା ମିଳିବ, କର୍ମୀ ତାର ପାତ୍ରତା ହିସାବରେ ଦୟା ମିଳିବ, ତାକୁ ଦୟା ମିଳିବ, ଜ୍ଞାନୀକୁ ତାକୁ ଦୟା ମିଳିବ, ଯୋଗୀକୁ ତାକୁ ଦୟା ମିଳିବ, ଆଉ ଭକ୍ତକୁ ମଧ୍ୟ। ଭକ୍ତର ପାତ୍ରତା ହିସାବରେ ତାର ଯେଭଳି ପାତ୍ରତା ହେବ, ଯେଭଳି ଭରସା, ଯେଭଳି ତାର ଭଗବାନଙ୍କ ଉପରେ ସମର୍ପଣ ବିଶ୍ୱାସ, ତା ସରଳତା ନେଇକି ତାର ପାତ୍ରତା ଗୁରୁକୃଷ୍ଣଙ୍କ ଉପରେ ଯେତିକି ତିଆରି ହେଇଛି ସେତିକି ବୁଝିପାରିବ, ସେତିକି ପ୍ରାପ୍ତ ହେଇପାରିବ। ତୁମେ ସମୁଦ୍ରକୁ ଯିବ, ସମୁଦ୍ରକୁ ଯିବ, ତୁମର ପାତ୍ରତା ହିସାବରେ ତୁମେ ଜଳ ଧରିକି ଆସିବ। ତୁମେ କ'ଣ ଗୋଟେ ପାତ୍ର ନେଇଗଲେ ସମୁଦ୍ରରୁ ପୁରା ସବୁ ପାଣି ନେଇଆସିବ? ଅଛି କିଛି ସେଭଳି ଜିନିଷ? କିଛି ନାହିଁ, କେବଳ ଗୋଟିଏ ଉପାୟ ଅଛି, ସେ ସମୁଦ୍ର ତୁମକୁ ଗୋଟେ ଜାଗା ଦେଇଦେବ, ତା ଭିତରେ ତୁମେ ରହିଯାଏ, ଆ ଭିତରେ ସେଠି ଜଳର ଅଭାବ ନାହିଁ, ଜଳ ଭିତରେ ତୁମେ ରହିଲ। ସେ ଆମର ଯେତିକି ପାତ୍ରତା ରହିଛି, ଆମେ ସେ ପାତ୍ରରେ କ'ଣ, ଆମେ ଯାହା ଯେତିକି ପାଇଛେ, ଯେତିକି ଯାହା ଯିଏ ଯେତିକି ଲାଭ କରିଛି, ଯାହା ଯେତିକି ସମର୍ପଣ, ଯାହା ଯେତିକି ଶରଣାଙ୍ଗତି, ଯାହା ଯେତିକି ସରଳତା, ତାକୁ ସେଇ ହିସାବରେ ଭଗବାନଙ୍କର ଅନୁଭବ ଆସିଛି। କିନ୍ତୁ କେବେ ଆମେ ଭାବିବା ଉଚିତ ନୁହେଁ ମୋର ଯୋଗ୍ୟତା, ମୋର ଜ୍ଞାନ ବଳ ଯାହା ସବୁ ରହିଛି, ମୁଁ ବହୁତ କିଛି କରିଛି, ଏହା ବଳରେ ମୁଁ ପୁରା ଭଗବାନଙ୍କୁ ବଶ କରିଦେବି। ନାହିଁ, ସେ ସମୁଦ୍ର ଭଳି ତୁମେ କ'ଣ ନେଇଗଲେ ସମୁଦ୍ର ସବୁ ଜଳକୁ ଆଣିପାରିବ? ତୁମେ କ'ଣ କଲେ ତୁମେ ଯେଉଁ ସମୁଦ୍ର ସୀମାକୁ ମାପିପାରିବ? କ'ଣ କଲେ ତାର ଗଭୀରତାକୁ ମାପିପାରିବ? ଦଶ କ'ଣ କଲେ ତୁମେ ସମୁଦ୍ରକୁ ତରିକି ଯାଇପାରିବ? ଯେଭଳି ସେ ଶବ୍ଦଟା କେବଳ ଗୋଟେ ଅସମ୍ଭବ ଶବ୍ଦ ଦ୍ୱାରା ତୁମେ ସମାଧାନ କରିବ, ଏଇଟା ଅସମ୍ଭବ। ସମୁଦ୍ରକୁ ମାପି ହବନି କି ତରି ହବନି କି ସମୁଦ୍ରକୁ କୌଣସି ବସ୍ତୁ ଦ୍ୱାରା ମୁଁ ପୁରା ସମୁଦ୍ରକୁ ଶୁଖେଇକି ଆଣିପାରିବି ନାହିଁ, ଦ୍ରବ୍ୟ ଦ୍ୱାରା ବା ପାତ୍ର ଦ୍ୱାରା, ଏଇଟା ଗୋଟେ ଅସମ୍ଭବ। ସେଭଳି ଭଗବାନ, ସେଭଳି ଭଗବାନଙ୍କର ଦୟା ସମସ୍ତଙ୍କ ପ୍ରତି, କର୍ମୀ, ଜ୍ଞାନୀ, ଯୋଗୀ, ଧନୀ, ମାନୀ, ଯିଏ ହଉ, ସେ ନୀଚ ଜାତି ହଉ, ଉଚ୍ଚ ଜାତି ହଉ, ଯିଏ ବି ହଉ, ଦୟାଟାକୁ ତାର ପାତ୍ରତା ବିଷୟରେ କିଏ ଅନୁଭବ କରି, ଦୁର୍ଯ୍ୟୋଧନ ପ୍ରତି ଦୟା ନଥିଲା ବୋଲି ମାନେ ନାହିଁ, ଦୁର୍ଯ୍ୟୋଧନ ଦୟାଟାକୁ ଅନୁଭବ କରିପାରିଲାନି। ପ୍ରତିଜୀବ ପ୍ରତି ଦୟା ଅଛି ଭଗବାନଙ୍କ, ତାଙ୍କର କରୁଣା ସିନ୍ଧୁ, ଆଉ ସମସ୍ତଙ୍କ ପ୍ରତି ଦୟା ଅଛି, ଜଣେ ଅନୁଭବ କରିପାରୁ, ଜଣେ ଅନୁଭବ କରିପାରୁ। ଯେମିତି ସୂର୍ଯ୍ୟଙ୍କର କିରଣ ଚାପ ପଡ଼ିଛି, ସୂର୍ଯ୍ୟଙ୍କର କିରଣ ପଡ଼ିଲେ କ'ଣ ହେଉଛି? ସମସ୍ତେ ଖୁସି ହେଲା ବେଳକୁ ଉଲୁକ ପେଚା କ'ଣ ହେଉଛି? ତାର ଧ୍ୟାନ କ'ଣ ହେଉଛି ସବୁବେଳେ? କେମିତି ସୂର୍ଯ୍ୟଟା ଅସ୍ତ ହେଇଯାଆନ୍ତି? ସେଟା ତାର ପାତ୍ରତା, ସେଟା ତାର ପାତ୍ରତା। ଭଗବାନଙ୍କର ସମସ୍ତଙ୍କ ପ୍ରତି ଦୟା ଅଛି, କର୍ମୀ, ଜ୍ଞାନୀ, ଯୋଗୀ, ସେଥିପାଇଁ ଯେଉଁ ତାତ୍ତ୍ୱିକ ପ୍ରବଚନ ସୁଖଦେବ ଦେଉଛନ୍ତି ସମସ୍ତଙ୍କ ପାଇଁ। ମୋତେ କହିଲେ ଆମେ ଶ୍ରବଣ କରୁଥିଲେ, ସେଇଠୁ ବିଶ୍ରାମ ଥିଲା, ଯେଭଳି ଜ୍ୟୋତ୍ସ୍ନା ଉଡୁପ ପ୍ରଚ୍ଛନ୍ନ ସ୍ୱଜ୍ୟୋତ୍ସ୍ନା ରାଜିତୈ ଘନୈ ଅହଂ ମମ ଭାସିତୟା ସୁଭାଷା ପୁରୁଷମ ଯଥା। ପ୍ରକୃତିରେ ଚନ୍ଦ୍ରମା ଆଚ୍ଛନ୍ନ ହଉନାହାନ୍ତି ବା ଭଗବାନ ପ୍ରଭୁ ଯେତେବେଳେ ଜଗତକୁ ଆସିଛନ୍ତି, ଏ ଜଗତରେ କୌଣସି ଗୁଣ ଦ୍ୱାରା ସେ ଆଚ୍ଛନ୍ନ ହଉନାହାନ୍ତି, କିମ୍ବା ଦ୍ୱିତୀୟ ଅର୍ଥ କରୁଛନ୍ତି, ଜୀବାତ୍ମା ସବୁବେଳେ ଆତ୍ମା ପରମାତ୍ମାଙ୍କର ଅଂଶ ଆଚ୍ଛାଦନ ଭଳି ଜଣାପଡ଼ୁଛନ୍ତି। ଅହଂ ମମ ତୟା ଲେଖିଲେ, ଅହଂ ମମ ତୟା ଭାସି ତୟା, ମୁଁ ମୋର ଯେଉଁ ଭାବନା ରହିଲା, ମୁଁ ମୋର ଭାବନାରେ ଜୀବାତ୍ମା ତାର ନିଜର ଚୈତନ୍ୟ ପ୍ରକାଶ କରିପାରୁନାହିଁ। ଜୀବାତ୍ମାର ଗୋଟେ ଚେତନା ଶକ୍ତି ରହିଛି ନା, ସେଟା ପ୍ରକାଶ କରିପାରୁନି, ଅହଂ ମମତାର ଆବରଣ ହେଇଯାଇଛି। ଚନ୍ଦ୍ରମା କିରଣ ବିତରଣ କରୁଛନ୍ତି, କିନ୍ତୁ କ'ଣ ହେଇଗଲା? କଭରିଂ କେଉଁଥିରେ ହେଇଗଲା? ମେଘଚ୍ଛନ୍ନ ହେଇଗଲା, କୁହୁଡ଼ି କହୁଛନ୍ତି, କୁଚି ଟିକାରେ ଆଚ୍ଛନ୍ନ ହେଇଗଲା। ଏ ଅହଂ ମମ ଭାବଟା ତୁମେ ଯେତେବେଳେ ତୁମର ରହିଲା, ତୁମର ଏଇ ଚିତ୍ ଶକ୍ତିର ବଳଟା, ଆତ୍ମାର ଗୁଣଟା ତୁମର କିଛି ଅନୁଭବକୁ ଆସିବ ନାହିଁ, ମୁଁ ଆଉ ମୋର। ଭକ୍ତିନ ଠାକୁର ଗୋଟେ ଭଜନ ଅଛି ନା, ଅହଂ ମମ ଶବ୍ଦେ, ମୁଁ ଆଉ ମୋର ଶବ୍ଦରେ ଯାହା ସବୁ ଲାଗିଛି, ମୁଁ ବୋଲି ଯେଉଁ ମୁଁ ଆଉ ମୋର ଯୋଉଠି ଲାଗିପାରିବ, ମୁଁ ମୋର କୋଉଠି ଲାଗିପାରିବ? ମୋର ସ୍ତ୍ରୀ, ମୋର ପୁତ୍ର, ମୋର କନ୍ୟା, ଯୋଉଠି ଲଗାଅ, ଲଗା ଲଗା କୋଉଠି ଲଗାଉଛ ତୁ, ଯୋଉଠି ଲଗେଇ ପାରିବ? ଆଉ ମୁଁ କରିଛି, ମୁଁ ଖାଇଛି, ମୁଁ ଏଇଟା କରିଛି, ମୁଁ ମୋର ଯାହା ସବୁ ରହିଛି ଯେଉଁଠି ତୁମେ ପ୍ରୟୋଗ କରିପାରିବ, ହେ କୃଷ୍ଣ ମୁଁ ଆଜି ତୁମର ଚରଣ ମୁଁ ଅର୍ପଣ କରୁଛି। ଏ ଦୁଇଟା ବସ୍ତୁକୁ ଦୁଇ ଆଡ଼କୁ ଆଣିବାକୁ ପଡ଼ିବ। ଗୋଟେ କୁହାଯାଏ ଅହନ୍ତା, ଗୋଟେ ମମନ୍ତା, ମମତା, ଅହମ୍ ଆଉ ମମ, ଏ ଶବ୍ଦରୁ ମୁଁ ଆଉ ମୋର, ମଣିଷର ଦୁଇଟା ଅଙ୍ଗ ସମର୍ପଣ କଲା ପରେ ଶରଣାଗତି ହୁଏ। ଯେମିତି ଆମେମାନେ ଯେଉଁମାନେ ସାଧୁ ହେଲେ, ସେମାନେ କ'ଣ ଛାଡ଼ିଲେ? ମମ ଛାଡ଼ିଦେଲେ, ମୋ ବାପା, ମୋ ମା, ମୋ ଚାକିରି, ମୋ ଘର, ମମ ଛାଡ଼ିଦେଲେ ନା ଆଉ ମୋର ବୋଲି କହିବା? ତୁମେ ମୋର ବୋଲି କହୁଛ, ତମେ ଘର ଛାଡ଼ିନ, ମୋର ବାପା, ମୋର ଘର, ମୋର ଗାଁ, ଏଇଟା କୁହନ୍ତିନି। ସେଥିପାଇଁ ତୁମେ ଦେଖିନ ତୋର ପୁରୁଣା କାଳରେ ଅଲେଖ ବାବା ଯୋଉ ସବୁ ଅଛନ୍ତି ଆମ ଓଡ଼ିଶାରେ, ତାଙ୍କୁ ପଚାରିଲେ ତାଙ୍କ ବାପାଙ୍କ ନାଁ କ'ଣ କହିବ ଦେଖିବା। ଓଡ଼ିଶାରେ ପରମ୍ପରା କ'ଣ କ'ଣ ମଙ୍ଗଳି ପ୍ରଭୁ, ବାବା ମାନେ ତାଙ୍କ ଘରର ନାଁ କହିବେ, ତାଙ୍କ ଗାଁ ନାଁ କହିବେ? ଗାଁ ନାଁ ବି କହିବେନି, ଗାଁ ନାଁ କେବେ କହେନି। ସେମିତି ଲୋକମାନେ କୁହନ୍ତି, ଆଜ୍ଞା ପଚାରିବା କଥା ନାହିଁ, ଆମେ ପଚାରୁଛୁ କେଉଁଠିକା ଲୋକ ଆପଣ। ଓଡ଼ିଶା ଲୋକମାନେ ଗାଁକୁ ବାବାଙ୍କୁ ପଚାରନ୍ତି ତାଙ୍କ ନାଁ, ତୁମର ଘରଟା କୋଉଠି, ତମ ବାପା ନାଁ କ'ଣ ପଚାରିବେ? କେବେ ପଚାରନ୍ତିନି, ସାଧୁ ବି କୁହେନି। କହିଲେ କ'ଣ ହବ ପୁଣି ତା ପରିଚୟଟା, ସେଗୁଡ଼ା ତ ସେ ପରିଚୟ କ'ଣ, ସେ ତ ମରିଗଲା, ଆଉ ସେ ତ ଗଲା, ତା ଲିଭି ଗଲା, ତାର ସମ୍ପର୍କ ଆଉ କ'ଣ ରହିଲା? ମୋର ପା ଆଉ କିଛି ନାହିଁ, ଏବେ କ'ଣ ରହିଲା? ମୋର ଛାଡ଼ିଦେଲା, ବର୍ତ୍ତମାନ କ'ଣ ରହିଲା? ମୋର ଆଉ କେହି ନାହିଁ, ମୋର ବୋଲି ଆଉ ମୋର ସ୍ତ୍ରୀ ପୁତ୍ର କନ୍ୟା ଧନ, ମୋର ଯେଉଁଟା ଲାଗିପାରିବ, ଆଇଟା ଆଇନେସ୍ ମାଇନେସ୍ ଯାହା କୁହାଯାଏ ଇଂଲିଶରେ, ଓଡ଼ିଆରେ ମୁଁ ଆଉ ମୋରଟା କ'ଣ ଲାଗିପାରିବ? ମୋର ଘର ନା ମୁଁ ଘର କହିପାରିବ, ମୋର ସାଇକେଲ ଏଇଟା କହିପାରିବ ନା ମୁଁ ସାଇକେଲ କହିପାରିବ? କହିପାରିବନି। ତେଣୁ ମୋରଟା ଯେଉଁଠି ଲାଗିବ, କୋଲକ ଆଉ କେଉଁଠି ଲାଗିପାରିବ, ଯେଉଁଠି ଲାଗିପାରିବ ସେଇଟାକୁ ଦେବାକୁ ପଡ଼ିବ କୃଷ୍ଣଙ୍କୁ। ସାଧୁମାନେ ମୋର ଛାଡ଼ି ଦିଅନ୍ତି, ମୋର ମୋର ରୁମ୍, ମୋର ଆଉ କିଛି ନାହିଁ, ମୁଁଟା ଛାଡ଼ି ଏଇଟା କଷ୍ଟ। ଅହଂ ପୁଣି ରହିଲା, ମୁଁ ଅହଂ ମାନେ ମୁଁ ହେଉଛି କୃଷ୍ଣଙ୍କର, ମୁଁ ଯାହା କରୁଛି କୃଷ୍ଣଙ୍କର, ଦୁଇଟା ନ ଛାଡ଼ିଲେ ଶରଣାଗତି ହେଇପାରିବେନି। ବଳି ମହାରାଜ କ'ଣ କଲେ, ମମତା ବସ୍ତୁ ସବୁ ଦେଇଦେଲେ, ସବୁ ଦେଇଦେଲେ, ଯାହା ଥିଲା ତିନି ପାଦରେ ସବୁ ଭଗବାନ ନେଇଗଲେ, ପୁରା ଆନନ୍ଦରେ ଦେଇଦେଲେ। ପୁଣି ଭଗବାନ ତାଙ୍କୁ ବାନ୍ଧିଦେଲେ, ବାନ୍ଧିଦେଲା ପରେ ଭଗବାନଙ୍କର ଇଚ୍ଛା କ'ଣ ଥିଲା, ଏ ମମତା ବସ୍ତୁ ଦେଇଦେଲା, କିନ୍ତୁ ଅହନ୍ତା ବସ୍ତୁ ଦେବା ଦରକାର, ନିଜକୁ ଦେବା ଦରକାର, ଅହନ୍ତା ବସ୍ତୁ ନିଜକୁ ଦେବା ଦରକାର। ଆଜିଠୁ ନିଜକୁ ଦେବା ମାନେ କ'ଣ, ସୁଖ ଦୁଃଖ ତୁମର ଆଉ କିଛି, ନିଜର ଆଉ କିଛି ତୁମର ନାହିଁ। ମମ ଛାଡ଼ି ଦେଇ ପଳେଇ ଆଇଲ, ଚାକିରି ଛାଡ଼ିଦେଲ, ଘର ଛାଡ଼ିଦେଲ, ବାପା ମା ଛାଡ଼ିଦେଲ, ସବୁ ଛାଡ଼ିଦେଲ, ମମ ଛାଡ଼ିଦେଲ, ବର୍ତ୍ତମାନ ମୁଁ ରହିଲା, ଏଇଟା ବି ଭଗବାନ ଚାହୁଁଛନ୍ତି, ଏଇଟାକୁ ମୋତେ ଦିଅ, ତାର ତୁମ ଶରଣାଗତି। ଅହନ୍ତା ମମତା ଯେତେବେଳେ ଦୁଇଟାଙ୍କ ପ୍ରଭୁଙ୍କ ଚରଣରେ ସମର୍ପଣ କଲ, ସେଇଟା ହେଲା ଶରଣାଗତି। ବଳି ଆତ୍ମସମର୍ପଣ କେମିତି କଲା, କହିଲେ ପ୍ରଭୁ ମୁଁ ସବୁ ଦେଇଦେଇଛି କିନ୍ତୁ ନିଜକୁ ମୁଁ ନିଜକୁ ଦେଇନି, ଏଇଟା ହୋଇଛି। ତୁମେ ନିଜକୁ ନ ଦେଇପାରିଲେ ଭଗବାନ କେମିତି, ନିଜକୁ ନିଜର ସୁଖ ଦୁଃଖ ଭଲ ମନ୍ଦ ସବୁ ବୁଝିବାକୁ ପଡ଼ିବ, ତାଙ୍କର ସୁଖରେ ସୁଖୀ, ତୁମ ଦୁଃଖରେ ମୁଁ ଦୁଃଖୀ, ମୋର ତ ନିଜର ଆଉ କିଛି ନାହିଁ। ଆଉ ଆମେ ତ ନହେ ଆମାର ନହେ ତ ଆମେ କ'ଣ ସେ ଭଜନ କି, ତୁମାର ସକଳ ଆମେ ମାତ୍ର ଦାସ, ଏସବୁ ତତ୍ତ୍ୱଟା ସବୁ ରହିଛି ନା ବୈଷ୍ଣବ ଭଜନରେ। ଆଉ ତୁମାର ସକଳ ଆମେ ମାତ୍ର ଦାସ, ଆମାର ତାରିବେ ତୁମି, ତୁମାର ଚରଣ କରିନୁ ବରଣ, ଆମାର ନହେ ତ ଆମେ। ଏ ଶରଣାଗତ ହେଠି ସିକ୍ରେଟ, ମମଟା କେଉଁଠି ଲାଗିବ, ଅହଂଟା କେଉଁଠି ଲାଗିବ, ହେଠି ଲଗେଇଦେଲେ କେମିତି ଗୋଟେ ସବୁ ତତ୍ତ୍ୱ ରହିଛି। ଜଣେ ଜଣେ ଭଗବାନଙ୍କର ଗୋଟେ ଜଣେ ପ୍ରାମାଣିକ ଭକ୍ତ ହେବା ଗୋଟେ ବହୁତ ବଡ଼ ପୂର୍ବ ସ୍ୱୀକୃତିର ଭାଗ୍ୟ, ବର୍ତ୍ତମାନର ବହୁ ସେବା ସମର୍ପଣ ସରଳତା ଆଉ ପୂର୍ଣ୍ଣ ନିର୍ଭରତା, ପୁରା ଭଗବାନଙ୍କ ଉପରେ ନିର୍ଭର, ପ୍ରାର୍ଥନା ଜପ ସାଧନ ସବୁ ରଖିଲେ ଜଣେ ଯାଇକି ସବୁ ପୂର୍ଣ୍ଣ ଏଇ ଭକ୍ତି ଯୋଗୁଁ ପୂର୍ଣ୍ଣ କରିକି ପ୍ରଭୁଙ୍କ ମୁଖମଣ୍ଡଳ ଦେଖିପାରିବ, ଭଗବାନ ପାଖକୁ ଫେରି ଆସେ। କମ୍ବଡ଼ ଯେଉଁଟା କୋର୍ସ, ଓକିଲଟା, ଓକିଲ ଯେଉଁଟା ଯେଉଁ ପଢ଼ୁଛନ୍ତି, ଓକିଲ ଗୁଡ଼ା ଯେଉଁ ପଢ଼ୁନାହାନ୍ତି, ତାଙ୍କ କେତେବେଳେ ପାଠପଢ଼ା ସରୁଛି? ହଁ, ଓକିଲମାନଙ୍କର କେତେବେଳେ ପାଠ, ବୁଢ଼ା ହେଇକି ଚଷମା ଖସିଯିବ, ତାଙ୍କ ପାଠପଢ଼ା ସରୁନାହାନ୍ତି କାହିଁକି? ତାଙ୍କର ପ୍ରତିବର୍ଷ ନିୟମ ବଦଳୁଛି, ପ୍ରତିବର୍ଷ ଗୋଟେ କେସ୍ ଆସୁଛି, ପ୍ରତିବର୍ଷ ସବୁବେଳେ ସେ ପଢ଼ୁଛନ୍ତି, ତାଙ୍କ ଜୀବନ ସାରା, ଜୀବନ ସାରା ନହେଲେ ସେ ଫେଲ ହେଇଯିବେ। ଆଉ ସବୁବେଳେ ଲ କୋଡ଼ଟା ଚେଞ୍ଜ ହେଉଛି ନା, ଏ ନିୟମ ଏଠି ହେଲା, ଏଠି ନିୟମ ସେଠି ହେଇଗଲା, ଏ ଯେଉଁ ଫାଶୀ ଦିଆହେଲା ଗୋଟେ କ'ଣ, ଚାରିଟା ପାଞ୍ଚଟାକୁ ଫାଶୀ ଦିଆହେଲା, ଯେଉଁ ଆଗରୁ ଏଇଟା ଭାରତବର୍ଷରେ ଲେଉନ, ତାକୁ ଲାଗୁ ହେଇଗଲା, ସେ ଯେଉଁଟାକୁ କ'ଣ ତାକୁ ସବୁ ଅପବ୍ୟବହାର କଲେ, ତାକୁ ଯେଉଁ ଖରାପ ବ୍ୟବହାର କଲେ, ଗୋଟେ ନୂଆ ଲ ଆସିଗଲା, ତାକୁ ଓକିଲ ଜାଣିବାକୁ, ସେ ମଲା ପରେ ତାକୁ ପାଠ ପଢ଼ିବାକୁ ପଡ଼େ। ସେ ଯେଭଳି ତାର ସବୁବେଳେ ତା ବୃତ୍ତିଟାକୁ ରଖିବା ପାଇଁ ସବୁବେଳେ ତାର ଦେଖିବ, ସବୁବେଳେ ଓକିଲ ଘରକୁ ଚାଲିବ, ଖାଲି ମୋଟା ମୋଟା ବହି ସବୁ ଥୁଆ ହେଇଥିବ, କେଉଁ ମସିହାରୁ କ'ଣ ଯେ ସବୁ ତା ଯେତେ ବହି ସବୁ ରଖିପାରିବ, ନହେଲେ ସେ ଓକିଲ ନହେଇପାରିବେନି। ଓକିଲମାନେ ତାଙ୍କ ଚାମ୍ବରରେ ପିଲାଙ୍କୁ ରଖିକି ବେଶୀ ସବୁ ପୁରୁଣା ଜିନିଷ ରିସର୍ଚ୍ଚ କରନ୍ତି, ଏ କେସ୍ଟା କେଉଁଠି କ'ଣ ସମାଧାନ ହେଇଛି, କେଉଁଠି କ'ଣ ଆହ୍ଲାବାଦ କୋର୍ଟ କ'ଣ କହିଛି, ଦିଲ୍ଲୀ କୋର୍ଟ କ'ଣ କହିଛି, କେଉଁ ହାଇକୋର୍ଟ, ଓଡ଼ିଶାର ଭାରତବର୍ଷରେ କେତେଟା ହାଇକୋର୍ଟ ଅଛି, ଯେତେ ହାଇକୋର୍ଟ ଅଛି ସବୁ ହାଇକୋର୍ଟ ଡିସିସନ୍ ସେ ଜାଣିବେ, ଯିଏ ଯେଉଁ ଓକିଲ ସେ ଲୋୟର କୋର୍ଟର ସେ ଓକିଲକୁ ଫଲୋ କରୁଛି, ସେ ଯେମିତି ସବୁ ଗମ୍ଭୀର ହେଇକି ସବୁବେଳେ ଜୀବନ ସାରା ଇଏ କରୁଛନ୍ତି, ଅତି ପ୍ରଯତ୍ନଶୀଳ ହେଉଛନ୍ତି, ସେଥିପାଇଁ ସେ କେସ୍ରେ ଜିତୁଛନ୍ତି। ସେଇଭଳି ଆମର ଲାଇନ୍ଟା ହେଉଛି ସେୟା, ଏଇଟା ତୁମେ ପୁରା ସବୁ ଜିନିଷ କରିଦେଲା ପରେ ସବୁବେଳେ ଗମ୍ଭୀର ହେଇକି ରହିଲା ପରେ ସମର୍ପଣ କଲା ପରେ ସବୁ ସବୁବେଳେ ଏମିତି ଗୋଟେ ନା ଯେ କିଛି କିଛି କରିଦେବି ତାପରେ ସରିଲା, ଏଇଟା ଗୋଟେ ଆଇଡ଼ିଆ ଏମାନେ. ମୁଁ ଏମିତି ହଁ ହଁ ସନ୍ୟାସୀ ହେଇଗଲେ ମୋର ସରିଗଲା, ଆଉ କ'ଣ ଅଛି, ମୁଁ ସନ୍ୟାସୀ ହେଇଗଲି ଆଉ. ଏ ସରିଆ ପାଠ ଇଏ ନାହିଁ, ଏ ପାଠ ଏମିତି ତୁମେ ଯୁଆଡ଼େ ଯେତେ ଉପରକୁ ଯେତେ ସେତେ ତୁମ ପାଠ ଆହୁରି ଉପରକୁ ଅଛି. ଓକିଲର ପାଠପଢ଼ା କେବେ ଜୀବନରେ ସରିପାରିବ ନାହିଁ. ଯେଉଁଦିନ କହିବ ମୋର ସରିଗଲା ସେଦିନ ତାପରଠୁ ଆଉ କେସ୍ ଲଢ଼ି ପାରିବନି, ଫେଲ ହବ. ଇଏ ବିଦ୍ୟା କେତେବେଳେ ତୁମେ ସାରିପାରିବନି. ତ ସମର୍ପଣ ଇଏ ଜିନିଷଟା ଶରଣାଗତିଟା କୁଆଡ଼ୁ କୁଆଡ଼ ଯାଇଛି, ତା ଚେର ଲମ୍ବି ତୁମ ହିସାବରେ ତୁମେ ଯେତେ ଭିତରକୁ ବସିବ ତା ଭିତରେ ଆହୁରି ଶରଣାଗତିର ପଥ ଅଛି, ଶରଣାଗତିର ସୂତ୍ର ଅଛି, କୃଷ୍ଣ ପାଖରେ ପହଞ୍ଚିବାର ଅଛି ନା ତାଙ୍କ ଚରଣ କମଳରେ. ସର୍ବଧର୍ମାଣ୍ଡ ଯେଉଁ ଶବ୍ଦଟା ଲଗେଇଦେଲେ କ'ଣ ଛୋଟିଆ କଥା ନା, ଧର୍ମର ତୁମ ଲେବୁଲ ତୁମର ଧର୍ମ, ତୁମେ ଯେତେ ଉପରେ ଯାଉଛ ସେତେ ଧର୍ମ ତୁମକୁ ଦେଖାହଉଛୁ. ବର୍ତ୍ତମାନ କ'ଣ ତୁମର ଧର୍ମ ଦେଖାହଉଛି ବର୍ତ୍ତମାନ, ଧର୍ମଟା କ'ଣ ଗୋଟେ ନାମ କରିକି ଟିକେ ସୁଖରେ ରହିବି, ଜପ ଜପ ତୁମ ଧର୍ମଟା ଏତିକି ତୁମକୁ ଲାଗୁଛି, ମୁଁ ସେବା କରିଦେଲି ମୋର ଠାକୁର କାମ ସରିଗଲା, ମୋର ଜପ ସରିଲା, ପଢା ହେଇଗଲା, ମୋ ଧର୍ମ ସରିଗଲା, ଏତିକି ନା ଆଉ କ'ଣ. ସେଠି ଯେଉଁଦିନ କରିଦେଲେ ମନ ଖୁସି, ହଁ ମୋ ଧର୍ମ ଠିକ୍ ପାଳନ କରିଦେଲି, ମୋ ଜପ ସରିଗଲା ଶୁଣମାଳା, ମୋର ଶାସ୍ତ୍ର ପଢ଼ିଦେଲି, ପ୍ରସାଦ ଭଲ ପ୍ରସାଦ ହେଇଗଲା ଖାଇଦେଲି, ଶୁଆ ହେଇଗଲା, ମଙ୍ଗଳାରତୀ ଆଟେଣ୍ଡ କରିଦେଲି, ଗୁରୁ ମୋ ଧର୍ମ ସରିଗଲା. ତୁମ ଲେବୁଲ ତୁମର ସେତିକି ଧର୍ମ, ତା ଉପରକୁ ଯିଏ ଯିବ ତା ଧର୍ମ ସେ ସେତିକି, ଯେତେ ଯିଏ ଉପରକୁ ଯାଇଥିବ ତା ଧର୍ମର ପଥଟା ସେଠି. ସେ କ'ଣ ଲେଖିଲେ, ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟା ମହାଜନ ଜନଗତ ଉସପନ୍ଥା. ଧର୍ମ ଅତି ସୂକ୍ଷ୍ମ, ଯିଏ ଯେଉଁ ଲେବୁଲ ରହିଲା ତାର ସେ ଲେବୁଲ ହିସାବରେ ତାର ଧର୍ମ ଆହୁରି ଗଭୀର, ତା ପାଇଁ ସେ ଯେତେ ଭିତରୁ ଯାଉଛୁ ତାକୁ ଦେଖାଉଥିବ ଆର ରାସ୍ତା, ଆରେ ପା କୋଉଠୁ ମୁଁ ପାଇମି ଆର ରାସ୍ତା. ଶରଣାଗତ ଏଇ ଜିନିଷ ଲେଖିଲେ ନା, ତୁମାର ଚରଣ କରିଲୁ ବରଣ ଆମର ନହେଁ ତ ଆମେ, ଏଠି ରହିଲା ଗୋଟେ ଗୋଟେ ଜିନିଷ ରହିଲା, ମୁଁ ଆମର ନହେଁ ତ ଆମର ମାନେ କ'ଣ, ମୋ ନିଜର, ମୁଁ ଆଜିଠୁ ମୁଁ ନିଜର ନୁହେଁ. ଏ ଅହନ୍ତାଟା ନ ଛାଡ଼ିପାରିଲେ ତୁମର ହେଇପାରିଲାନି, ଆଉ ଆଉ ତୁମର ଶରଣାଗତରେ ଗୋଟେ ହାଫ୍ 8% ହେଇକି ରହିଲା, ଆଉ କ'ଣ ମୋର ଛାଡ଼ିଦେଲ, ଘର ଛାଡ଼ିଦେଲ, ବାପ ଛାଡ଼ିଦେଲ, ମା ଛାଡ଼ିଦେଲ, ସେଇଟା ତ ଆଜିକାଲି ପୂର୍ଣ୍ଣ ଭାବରେ ହେଇପାରୁନି, ଆଉ ସେଇଟାକୁ ଛାଡ଼ିପାରୁନାହାନ୍ତି. ଇଏ କ'ଣ ଦୁଇଟା କମ୍ପ୍ଲିଟ୍ କରିବ, କ'ଣ ଦୁଇଟା କ'ଣ କମ୍ପ୍ଲିଟ୍ କରିବ, ସବୁ ଛାଡ଼ିବାକୁ ପଡ଼ିବ, ଅହନ୍ତ ଛାଡ଼ିବାକୁ, ମମତା ଛାଡ଼ିବାକୁ ପଡ଼ିବ, ମମତା ଛାଡ଼ିବାକୁ ପଡ଼ିବ, ଅହନ୍ତ ଛାଡ଼ିବାକୁ ପଡ଼ିବ, ନିଜଟାକୁ ନିଜକୁ ବୁଝିବାକୁ ପଡ଼ିବ, ମୁଁ ଆଜିଠୁ କାହାର, ଆଜିଠୁ ମୁଁ ଭଗବାନଙ୍କର, ଗୁରୁଙ୍କର, କୃଷ୍ଣଙ୍କର, ଯାହା ହବ ତାଙ୍କ ହାତରେ, ବାସ୍ ଆମର ନହେଁ ତ ଆମେ, ମୁଁ ମୋ ନିଜର ନୁହେଁ. ଏ ଶରଣାଗତ ରାସ୍ତା କି ମୋ ଧର୍ମ ଠିକ ପଳେଇ ଆସିଲି. ହଁ, ଏ ଯେଉଁ ଆତ୍ମ ଧର୍ମଟା ଯେଉଁ ପ୍ରତିଫଳିତ ହଉନି, ଆବରଣ ରହିଯାଉଛି ଅହଂ ମମତାରେ, ଏ କଥାରୁ ଟିକେ ଆସିଥିଲି. ଆଉ ଏଇଟା ତୁମେ ସମର୍ପଣ ନକର, ଅହଂ ମମତା ଯେତେବେଳେ ତୁମେ ରହିଲା, ମୁଁ କରୁଛି, ମୁଁ ଖାଉଛି, ମୁଁ ସବୁ କରୁଛି, ମୁଁ ଠାକୁର ଭଗବାନଙ୍କୁ ଆମେ ପୂଜା କରୁଛେ, କିନ୍ତୁ ମୁଁ କରୁଛି ଭଗବାନଙ୍କୁ, ଆମେ ଭଗବାନଙ୍କର ସେବା କରୁଛେ, ମୁଁ ତ ଏଇଟା କରୁଛି ଆଉ, ଧନ ଆସୁଛି ତାଙ୍କ ଦ୍ୱାରା, ସିଏ ହେଲେ ଏଠିକାର ମାଲିକ, ସିଏ ଆମ ଖାଇବା ପିଇବା ଦେଇ ବଞ୍ଚେଇକି ରଖିଛନ୍ତି, କିନ୍ତୁ ଯିବାର ଭାବନା କ'ଣ ଆସୁଛି, ମୋ ଦ୍ୱାରାଟା ହେଉଛି ନା, ସହଜ ନାହିଁ ଗୋଟେ ଯିବାକୁ ସବୁ ଛାଡ଼ିଦେବାଟା, ମୁଁ ମୋର ଅହଂ ମମଟା ଛାଡ଼ିବାଟା ସହଜ ନୁହେଁ. ସେଥିପାଇଁ ସେ କହୁଛନ୍ତି ସେଟା ଯେତେବେଳେ ନ ହେଇଥିବ, ଯେମିତି ଜ୍ୟୋତ୍ସ୍ନାକୁ କଭର କରୁଛି କିଏ, କୁହୁଡ଼ି କଭର କରିଦେଉଛି, ମେଘଖଣ୍ଡ କଭର କରିକି ସୂର୍ଯ୍ୟଙ୍କୁ, ଚନ୍ଦ୍ରମାଙ୍କର କିରଣକୁ ପ୍ରକାଶିତ ହେବାକୁ ଦେଉନି, ସେଭଳି ଆତ୍ମାର ଯେଉଁ ଗୁଣ ରହିଛି ତାକୁ ଅହଂ ମମତା, ଅହଂ ଆଉ ମମ, ମୁଁ ଆଉ ମୋର ହବାରଟା ସବୁବେଳେ ଆବରଣ କରି ରଖୁଛି, ମୁଁ ଦୁଃଖ ହେଇଗଲି, ମୁଁ ସୁଖ ହେଇଗଲି, ମୋର ଏଇଟା ଅସୁବିଧା ହେଲା, ମୋର ସେଇଟା ସୁବିଧା ହେଇଗଲା, ସବୁବେଳେ ତାକୁ ରଖିଲି. ଆଉ ଆତ୍ମଧର୍ମଟା କେତେବେଳେ ହେଲା ପ୍ରକାଶ କରିବାକୁ ଦେବନି, ଏଇଟା ସେ କହିଲେ. ମେଘାଗମୋତ୍ସବାଶିଷ୍ଟା ପ୍ରତ୍ୟନନ୍ଦନ ଶ୍ରୀଖଣ୍ଡିନା ଗୃହେଷୁ ତପ୍ତ ନିବିର୍ଣ୍ଣା ଯଥା ଚ୍ୟୁତ ଜନାଗମେ. ମେଘା ଗମନୋତ୍ସବ ଯେ ସାମ୍ପ୍ତେ ପ୍ରତ୍ୟାନନ୍ଦନ, ମେଘର ଆଗମନକୁ ଦେଖିକି ଯିଏ ଉତ୍ସବ, ଯାହା ମନ ଭିତରେ ଉତ୍ସବ ଆସେ, ସିଏ ମେଘର ଆଗମନକୁ ଦେଖିକି କିଏ କାହା ମନରେ ଉତ୍ସବ ଆସେ. କଳା ମେଘ ଦେଖି ନାଚେ ମୟୂର, ଶୋଭା ଦିଶେ ତାର କି ମନୋହର, ସବୁ ଛୁଆଟେ ବେଳେ ଆମେ ସବୁ ପଢ଼ୁଥୁ ମଧୁସୂଦନ ଭାଗବତ, ମଧୁସୂଦନଙ୍କର ବର୍ଣ୍ଣବୋଧରେ କଳା ମେଘ ଦେଖି ନାଚେ ମୟୂର, ସେ କମଣ ତାଙ୍କର ଶିକ୍ଷା ସବୁ ବଢ଼ିଆ ବଢ଼ିଆ ଶିକ୍ଷା, ସେ ବୈଷ୍ଣବ ଥିଲେ, ମଧୁସୂଦନ ଦାସ ବୈଷ୍ଣବ ଭଲ ଭଲ ଶିକ୍ଷା ସବୁ ଦେଇଥିଲେ. ମୟୂର ମୟୂର ପାଖରେ ଶିକ୍ଷା ହେଲା ଏହା, ତା ନିଜ ସୁଖ ପାଇଁ ସେ ନାଚୁନି, ସେ ନାଚୁଛି କ'ଣ, ଅନ୍ୟର ଶୋଭା ଦେଖିକି ନାଚୁଛି. କଳା ମେଘ ଦେଖିକି କ'ଣ ନା, କାହିଁକି ନାଚିଲା ସିଏ, ଆକାଶ ନାହିଁ ବର୍ଷା କ'ଣ, ବାଦଲଟା ଉଠି ଆସିଲା, ପ୍ରକୃତିଟା ସୁନ୍ଦର ଦେଖାଯାଉଛି ଆକାଶରେ, ଆକାଶରେ ଆକାଶର ବର୍ଣ୍ଣଟା କ'ଣ, ନୀଳ ବର୍ଣ୍ଣ ନା, ଆଉ ଆକାଶର ବର୍ଣ୍ଣଟା ନୀଳ, ବାଦଲ ଖଣ୍ଡଟା କ'ଣ ତା ଦେହରେ, କଳା, ନୀଳକୁ କଳା, ତା ଦେହରେ ବୃକ୍ଷ ସବୁ ଶୋଭା ପାଉଛି, ପର୍ବତ ଶୋଭା ପାଉଛି। ମୟୂର ନାଚୁଛି କାହିଁ? ମୟୂର ନାଚୁଛି କାହିଁ? ଆମେ ନାଚିବା କାହିଁ? ଆମକୁ ଖୁସି ଲାଗେ ଆମେ ନାଚିବା ନା? ଆଉ କିଏ ଖୁସିରେ ନାଚୁଛି ତାକୁ ଦେଖିଦେବେ ନାଚିବ? ଏ ଯେଉଁ ବାହାଘର, ଝିଅ ବାହାଘର ସବୁ ହେଉଛି, ପୁଅ ବାହାଘର ହେଉଛି, ସେ ଯେଉଁ ବୁଢ଼ା ବୁଢ଼ୀ ସବୁ ନାଚୁଛନ୍ତି, ତାଙ୍କ ପୁଅ ପାଇଁ ନାଚୁଛନ୍ତି ନା? ଯିଏ ରାସ୍ତାରେ ଯାଉଛି ଗାଡ଼ିରୁ ବୋଲି ନାଚୁଛି, ସେ ଦେଖିବେ ତା ପୁଅ ବାହାରେ ନାଚୁଛି ନା? ତୁମେ କହୁଛ ନା ସେ ଖୁସି ହେଇଗଲା ମୁଁ ନାଚିବି, ନାଚୁ କି? କେହି ନାହିଁ ସଂସାରରେ, କେହି ନାହିଁ। ଗୋଟେ ହେଉଛି ମୟୂର, ଆଉ ଗୋଟେ ହେଉଛି ସାଧୁ, ଆଉ କି ସଂସାରରେ ନାହାନ୍ତି। ଆଉ ସମସ୍ତେ ନିଜ ସୁଖରେ ସୁଖୀ, ନିଜ ସୁଖରେ ତାଙ୍କର ଖୁସିରେ ରହିବେ, ନିଜ ସୁଖରେ ନାଚିବେ। ଚାଣକ୍ୟ ସେଇଟା ଲେଖିଲେ ନା, ଆଉ ମୟୂରା ଘନ ଗଡ଼ିଛି ଖଲ ପର ସମ୍ପଦିଶୁ ସାଧୁ ଉପର ବିପଦିଶୁ। ହଁ, ସାଧୁ ପର ବିପଦିଶୁ, ମୟୂରକୁ ଉଦାହରଣ ଦେଇକି ସେ ଲେଖିଲେ। ଖଳ ଲୋକ କ'ଣ କରିବ? ପରଲୋକ, ଖଳ ଲୋକ ଯେତେବେଳେ ଦେଖିବ ପରର ସମ୍ପତ୍ତି ହେଇଗଲା, ତା ମନ ଭାଙ୍ଗି ଭାଙ୍ଗିଯିବ। ଖଳ ଲୋକ ଦୁଷ୍ଟ ଲୋକଟା, କପଟି ଲୋକଟା, ହଁ ସିଏ ଆଗେଇ ଗଲା, ସିଏ ଏମିତି ହେଇଗଲା, ତାକୁ ଲୋକ ସମ୍ମାନ ଦେଲେ, ତାଙ୍କ ଦ୍ୱାରା ପଇସା ହେଇଗଲା, ତାଙ୍କ ଦ୍ୱାରା ଗାଡ଼ି ହେଇଗଲା, ତାଙ୍କର ଘର ହେଇଗଲା, ତା ପୁଅ ଚାକିରି ପାଇଗଲା। ବାର ଦୁନିଆରେ ଯେମିତି ଭକ୍ତ, ଭକ୍ତ ଦୁନିଆରେ ସେମିତି, ତାକୁ ସେଇ ପୋଷାକୁ ଖଳ କୁହାହବ। ସେଇଟା ଖଳ, ଅନ୍ୟର ଉତ୍କର୍ଷକୁ ସେ ସହ୍ୟ କରିପାରିଲାନି, ତାର ଇନଭେଷ୍ଟମେଣ୍ଟ ମାଶ୍ଚର୍ଯ୍ୟଟା ଆଇଲା। ଜଣେ ଭଲ ଗାଉଛି, ଭଲ କହୁଛି, ଭଲ ଆଗଉଛି, ଏଇଟା ଭଗବାନଙ୍କର ଦୟା। ଭଗବାନ ତାକୁ ଦୟା କରୁଛନ୍ତି, ତୁମେ ଭଗବାନଙ୍କ ଦୟାରେ କମ୍ପ୍ଲେନ୍ କଲେ ତୁମର କ'ଣ ହବ? ତୁମେ ବଳ ବନ୍ଦ କରିପାରିବେ ତାକୁ? ଯାହାକୁ ଯେତେ ବାଟ ଯିଏ ନେବା କଥା ମାଲିକ ନେଇଛି, ତୁମେ ଯେତେ ବାଟରୁ ପଛକୁ ଟାଣିବ, ଯେ ପଛକୁ ଟାଣିବ ସେ କ'ଣ କରେ? ତଳେ ରହିକି ପଛକୁ ଟାଣିବ, ଉପରୁ ଉଠିକି ପଛକୁ ଟାଣିପାରିବେ କି? ଉପରୁ ଉଠିକି ଟାଣିଲା ମାନେ ସେ ଉପରୁ ଉଠିକି ପଛକୁ ଟାଣିପାରନ୍ତିନି। ଯିଏ ସବୁବେଳେ ପଛକୁ ଟାଣୁଛି ତାକୁ ଜାଣିବେ ସେ ତଳ ଥିବା ଲୋକ, ସେ ଜୁନିୟର ହଉ କି ସିନିୟର ହଉ, ତଳେ ରହିକି ସେ ଟାଣିବ ନା ତଳକୁ, ଆଉ ନା ଉପର ରହିକି ତଳକୁ ଟାଣିବ? ତଳେ ଅଛି ସେଥିପାଇଁ ସେ ଅନ୍ୟକୁ ତଳକୁ ଟାଣୁଛି। ଜଗତରେ ଯେତେ ତୁମେ ଯିବ ଦେଖ, ମନୁଷ୍ୟ ଜଗତଙ୍କର ଦେବତା ପର୍ଯ୍ୟନ୍ତ ସମସ୍ତେ ନାଚନ୍ତି କ'ଣ? ତାଙ୍କ ସ୍ୱାର୍ଥରେ, ଅନ୍ୟର ସମ୍ପତ୍ତିରେ, ଅନ୍ୟର ସୁଖରେ ନାଚିବା ଲୋକ ସଂସାରରେ କିଏ ନାହିଁ। ଗୋଟେ ହେଲା ମୟୂର, ଗୋଟେ ହେଲା ସାଧୁ। ସାଧୁ ପର ସମ୍ପତ୍ତି ସୁ ଖଳେ ପର, ମୁଁ ଭୁଲ କହୁଥିଲି, ସାଧୁ ପର ସମ୍ପତ୍ତି ସୁ ଖଳ ପର ବିପତ୍ତି ସୁ। ମୟୂର ଯେମିତି ମେଘକୁ ଦେଖିକି ନାଚୁଛି, ସାଧୁ ପର ସମ୍ପତ୍ତିରେ ପରର ଉତ୍କର୍ଷ, ପରର ଭଲ ରହିଲେ, ସୁଖର ରହିଲେ, ତାର ଜ୍ଞାନ ଗୁଣ ବୃଦ୍ଧି ହେଇ ଭଲ କଲେ ସେ ଖୁସି ହେଇଯିବ। ଆଗରୁ ସେ ଥିଲା ନା ଗରିବ ଲୋକ, କ'ଣ ଈର୍ଷା କରୁଥିଲା ଧନୀ ଲୋକକୁ? କେବେ ନାହିଁ। ଏବେ ଧନୀ ଲୋକ ଭଲ ଚାକିରି ପାଇଗଲା, କ'ଣ କଲା, ସେ ଖୁସି ହେବ, ଯାହା ହଉ ବଡ଼ ତ ପୁଅଟା ଚାକିରି ପାଇଗଲା, ଯାହା ଭଲ। ଆଉ ବଡ଼ ଲୋକ ବି ତାକୁ କେବେ, ସେମାନେ ଯେଉଁ ଚାକିରି ପାଇଲେ ବି, ବଡ଼ ବଡ଼ ଅଫିସର ହେଲେ ବି, ସେ ଆସିଲେ ବି, ସେ ଗରିବ ଲୋକ ହେଲେ ତାଙ୍କୁ ଗୋଡ଼ ଧରି ସବୁ ପ୍ରଣାମ କରୁଥିଲେ। ଏଇଟା ଶିଷ୍ଟାଚାର ଆଉ କିଛି ନାହିଁ ନା ସମାଜରେ, ପୁରା ସଂସ୍କାର ପଳେଇଲେ ନା। ସେମାନେ ଗରିବ ଘର ହେଲେ ବି ଯିବା ପୂର୍ବରୁ ତାଙ୍କୁ ପ୍ରଣାମ କରିକି ଯିବେ, କେବେ ତାଙ୍କୁ ଅବମାନନା କରିବେ। ସବୁ ତ ଚାଲିଗଲା, ଆଉ ସୃଷ୍ଟିରେ ସଂସ୍କାର ତ ସମାଜରେ ନାହିଁ, ଇଏ କ'ଣ ଭାଗବତ ବୁଝିବେ? ଏମାନେ ଭାଗବତ ଧରିବେ କ'ଣ? କିଛି ଭାଗବତ ଧରିପାରିବେନି କି? ବୈଷ୍ଣବ ହେବାଟା ସହଜ ନାହିଁ, ସଂସ୍କାରଟା ସମାଜରେ ତ ନାହିଁ ନା। କେବଳ ଏଇ ଚୈତନ୍ୟ ମହାପ୍ରଭୁଙ୍କର ଧାରାରେ ଆସିକି ଯଦି କେବଳ ମହାପ୍ରଭୁଙ୍କ ଦୟା ପାଇବେ, ବୈଷ୍ଣବଙ୍କର ଦୟା ପାଇବେ, ଟିକେ ବଦଳେ ବଦଳେ, ନହେଲେ ଧରିବାଟା ପାଇଁ ପାଠ ବହୁତ କଷ୍ଟ। ଫାଉଣ୍ଡେସନଟା ଟୋଟାଲ ତ ନାହିଁ ସମାଜରେ ବର୍ତ୍ତମାନ, ଆଉ ଠିକ କିଛି ବୁଝିପାରିବେ। ପର ଖଲ ସାଧୁ ପର ସମ୍ପତ୍ତି ସୁ, ସାଧୁ ପର ସମ୍ପତ୍ତିରେ ଖୁସି ହୁଏ, ଅନ୍ୟ ଅନ୍ୟର ଉତ୍କର୍ଷରେ ସେ ଖୁସି ହେବ। ଖଳ ପର ବିପତ୍ତି ସୁ, ଖଳଟା ଯିଏ ଦୁଷ୍ଟଟା, ସେ ଅନ୍ୟମାନେ ବିପଦରେ ପଡ଼ିଲେ ସେ ଖୁସି ହେବ। ସେଇ ଉଦାହରଣଟାକୁ ଏଠି ଦେଉଛନ୍ତି। ମେଘାଗମ ଶବ ହୃଷ୍ଟ ପ୍ରତ୍ୟାନନ୍ଦନ ଶ୍ରୀଖଣ୍ଡିନ, ଶ୍ରୀଖଣ୍ଡି କିଏ? ମୟୂର ପ୍ରତ୍ୟାନନ୍ଦନ ପୁରା ଆନନ୍ଦିତ ହେଇଗଲା, କାହିଁକି? ମେଘ ଆସିଗଲା, ମେଘକୁ ଦେଖି ତାର ଉତ୍ସବ ହେଇଗଲା, ଆନନ୍ଦିତ ହେଇଗଲା। ସେଇଭଳି ଗୃହେଶୁ ତପ୍ତ ନିର୍ବିନ୍ନା ଯଥା ଚ୍ୟୁତ ଜନାଗମେ, ଘର ସଂସାରରେ ଯିଏ ରହିକି ନିର୍ବିନ୍ନ ହେଇଯାଇଛି, ନିର୍ବିନ୍ନା ସ୍ୱସ୍ଥ ଚିତା ଭବନ୍ତି ତଥା ଗୃହେଶୁ ତପ୍ତ ନିର୍ବିନ୍ନା, ଘରେ ଘର ସଂସାର ଜଞ୍ଜାଳ ଭିତରେ ରହିକି ସିଏ ଏତେ ତପ୍ତ ହଉଥିଲେ। ସଂସାର ଜୀବନଟା କ'ଣ, ପାରିବାରିକ ଜୀବନଟା କ'ଣ, ସବୁବେଳେ ତୁମର ଗୋଟେ କ'ଣ, ଓଡ଼ିଆରେ ଆମର କୁହନ୍ତି ସବୁବେଳେ ଗୋଟେ ଜଞ୍ଜାଳ ଲାଗିକି, କୌଣସି ଗୋଟେ ଦିନ ନାହିଁ ଯେ ତୁମେ କେଉଁଦିନ ମୁଣ୍ଡରୁ ଟିକେ ହାଲୁକା ହେବ, ସବୁଦିନ ଗୋଟେ କିଛି ଝଗଡ଼ାଟା ରହିଥିବ, ଏଇଟା ହେଲା ସେଇଟା ହେଲା, ପୁଅ ଝାଡ଼ା ହେଲାଣି, ସେଠି ଏମିତି ହେଲାଣି, ସ୍ତ୍ରୀ ଏମିତି ହେଲାଣି, ଏଠି ଘରେ ଏଇଟା ନାହିଁ ସେଇଟା, ସବୁବେଳେ ଜଞ୍ଜାଳ। ଆଉ ଏତେ କଲାପରେ ବି କ'ଣ କିରେ କଲାପରେ କାମଟା କାମୁଡ଼ି ନା ନା ସୁଖରେ ଖାଇବି, ସେ ଖାଇଲା ବେଳେ କାମଟା କାମୁଡ଼ି ଲାଗେ, ଖାଉଥିବେ ଶାନ୍ତିରେ ଖାଇସାରେ ଯାହା ମାଡ଼ପିଟ ଲାଗିବ, ସେ ତାକୁ ଦଉଥିବ ସ୍ତ୍ରୀ କ'ଣ ବାଡ଼ି ଦଉଥିବ, ଖୁନ୍ଦେ ମାରୁଥିବ, କାରଣ ଖାଲିଦେବ ନା କ'ଣ ଖାଇବାକୁ, ଖାଇବାକୁ ଦଉଥିବ ପଦେ କହିଦେଉଥିବ, ବହୁତ ପଇସା ରୋଜଗାର କରୁଛ ତ, ଏ ଆଣିକି ଦେଇଛ ଦେଖ ଏଇ କି ସବୁ କରିଛି, ଏବେ ଫବାଡ଼ ଠେଲ, ତୁମ ସଂସାର କିଏ ଭଲ ପାଏ ବୋଲି ଭାବୁଛ ନା କ'ଣ? ଖାଇବାକୁ ଦେଖି ଖୁନ୍ଦେ ମାରିବେ, ସଂସାରଟା ଏଇଆ। ଏଇ ଭାଗବତ କହୁଛି ଆଉ, ତୁମେ କ'ଣ କିଏ କହୁନାହାନ୍ତି ସେ, ତୁମେ ତୁମେ ନ କହିଲେ କ'ଣ? ନ କୁହ, ତୁମେ ନ କହିଲେ ଆମେ ଜାଣିଦେବୁ। ଆମେ ସଂସାର ଦେଖିକି ଆସୁଛୁ, ଆଉ ଭାଗବତ ଦେଖୁଛୁ ପୁରା, ଭାଗବତ କହିଦେଉଛନ୍ତି ଆଉ। ଏଠି ସେ କହିଲେ ବିଭିନ୍ନ ଚେତା ସବୁବେଳେ ତୁମେ ଗୋଟେ ଜଞ୍ଜାଳ ଭିତରେ ରହିକି ସବୁବେଳେ ଗୋଟେ ମନ ମନଟା କେତେବେଳେ ସୁଖ ସୁଖ ରହିବେ। ସାଧୁ ଗୁଡ଼ା ସବୁ ବୁଝିବା ଦରକାର, ଯେଉଁମାନେ ସାଧୁ ହେଇଯାଇଛନ୍ତି ସେମାନେ ବୁଝିବା ଦରକାର କେତେ କଷ୍ଟ ଏ ସଂସାର ଜୀବନ, କେତେ ତାଙ୍କ ପରିବାର ପିଲାମାନଙ୍କ ପାଇଁ ସବୁ କରୁଛନ୍ତି। ମୋତେ ସେତିକି ଭଗବାନ ପାଇଁ କରିକି କଲେ ପ୍ରଭୁ ମୋତେ ଟିକେ ସୁଖରେ ରଖିବେ, କମ୍ କଷ୍ଟ ଜୀବନ। ଏଠି ସେ ସେକଥା କହୁଛି, ଗୃହେଶୁ ତପ୍ତ ନିର୍ବିନ୍ନା ଯଥା ଚ୍ୟୁତ ସମାନ, ଘରେ ଜଞ୍ଜାଳରେ ପୁରା ଜଳୁଥିଲା ସିଏ, କିନ୍ତୁ ଅଚ୍ୟୁତ ସମାନ ଯଥା ଅଚ୍ୟୁତ ଜନାଙ୍ଗମେ, ଅଚ୍ୟୁତଙ୍କର ଜନ ଆସିଗଲେ, ବୈଷ୍ଣବ ଆସିଗଲେ ତାକୁ ଯେମିତି ଗୋଟେ ଶାନ୍ତି ମିଳେ, ସେଇଭଳି ଆନନ୍ଦିତ ହେଇଯାଏ ଯେମିତି ମେଘ ଖଣ୍ଡକୁ ଦେଖିକି ମୟୂର ଆନନ୍ଦିତ ହେଉଛି। ଚକ୍ରବର୍ତ୍ତୀ ଟିକାର ଲେଖିଲେ, ମେଘାଗମନୋତ୍ସବମ ଜେସମ୍ ତେ ପ୍ରତ୍ୟାନନ୍ଦନ ମେଘ ସମୃଦ୍ଧ ଗର୍ଜିତା ଦାନନ୍ତରମ ଉଚ୍ଚି ଆନନ୍ଦ ଅଧିକମ। ମେଘର ଗର୍ଜନ, କାହାର ମେଘ ଯୋଉ ଘଡ଼ଘଡ଼ ଘଡ଼ଘଡ଼ି ସୁମାରିବ ଗର୍ଜନ ଦେଖିବ ମାନେ ମୟୂର ତା ମନ ଖୁସି ହେଲା, କ'ଣ କାହିଁକି ସେ ଦାନ କରିବା ଆଉ, ମେଘ ବର୍ତ୍ତମାନ କ'ଣ କରିବ, ବର୍ଷା କରିବା ଆଉ, ମେଘ ଖଣ୍ଡ ଆସିଲାଣି ବର୍ତ୍ତମାନ ବର୍ଷା କରିବା, ଦାନ କରିବେ ଆଉ, ଖୁସି ହେଇଯାନ୍ତି କିଏ ମୟୂର। ସେଇଭଳି ଏଠି କହୁଛନ୍ତି, ଯଥା ବୈଷ୍ଣବ ଗୃହସ୍ଥା ସମାଗତ ବୈଷ୍ଣବ ପ୍ରେମାନନ୍ଦମ ଗୀତ ଗୀତ ଅନନ୍ତ ରମାନନ୍ଦାଦି ନନ୍ଦ ଗୀତାଦି ନୃତ୍ୟାଦି କରନ୍ତି ବୈଷ୍ଣବମାନ ଉପାଦେୟ। ଏଇ ଉଦାହରଣଟି ବୈଷ୍ଣବମାନଙ୍କ ପାଇଁ ବହୁତ ଉପାଦେୟ, ଗୃହସ୍ଥ ବୈଷ୍ଣବ ନିଜ ଗୃହରେ ବୈଷ୍ଣବମାନଙ୍କୁ ଦେଖିକି ସେ ଆନନ୍ଦରେ ନୃତ୍ୟ ଗୀତ ସବୁ ଆନନ୍ଦରେ କରେ। ଆଗରୁ ବହୁତ କଷ୍ଟରେ ସେ ଥିଲା, ନିର୍ବିନ୍ନ ହେଇକି ଥିଲା, ତପ୍ତ ଥିଲା, ବୈଷ୍ଣବ ଆସିଗଲେ ଅଚ୍ୟୁତ ଜନାଗମେ, ଅଚ୍ୟୁତ ଜନ ଆସିଗଲେ ସେ ଯେମିତି ଆନନ୍ଦିତ ହେଇକି ନୃତ୍ୟ କରେ କୀର୍ତ୍ତନ କରେ ତାର ଦୁଃଖ ଚାଲିଯାଏ, ସେଭଳି କିଏ ମୟୂର ବର୍ତ୍ତମାନ ଆକାଶ ବର୍ଷା ଋତୁର ଆକାଶରେ ମେଘଖଣ୍ଡର ଗର୍ଜନ ଶୁଣିକି ଆନନ୍ଦିତ ହେଉଛନ୍ତି। ଏହା ବୈଷ୍ଣବମାନଙ୍କ ପାଇଁ ଉପାଦେୟ। ଚକ୍ରପାଦରେ ଲେଖିଲେ କ'ଣ ଲେଖିଲେ, ବୈଷ୍ଣବମାନ ଉପାଦେୟ, ବୈଷ୍ଣବମାନଙ୍କ ପାଇଁ ଉପାଦେୟ। ବୈଷ୍ଣବ ସଙ୍ଗତା ହେଉଛି କ'ଣ ନାହିଁ ସେଥିରେ, ବୈଷ୍ଣବ ସଙ୍ଗତେ ମନ ଆନନ୍ଦିତ ଅନୁକ୍ଷଣ ସଦା ହଏ କୃଷ୍ଣ ପରସଙ୍ଗ। ଆଉ ବୈଷ୍ଣବମାନଙ୍କର କ'ଣ ଅଲଗା ଗୋଟେ ସୁଖ ଅଛି ନା କ'ଣ? ଭଲ ଖାଇବି, ଭଲ ପିନ୍ଧିବି, ତୁମେ ଯେତେ ଖାଇବା ସୁଖ ପଛ ଚାଲିବ, ପୁଣି ଦେଖିଲ ଆଜି ଗୋଟେ ଆଇଟମ୍ ଖାଇବ, କାଲି ଗୋଟେ କର ରେଟ୍ ଟିକେ, କାଲି ତା ପରଦିନ ଆଉ ଗୋଟେ ଆଇଟମ୍ ଖାଇବାଟା ତୁମର କେଉଁ ଖାଇବାର ଆନନ୍ଦ ଅଛି ନା କେଉଁ ଜିନିଷରେ? ବୈଷ୍ଣବ ଜିନିଷରେ, ବୈଷ୍ଣବ ତତ୍ତ୍ୱରେ କୌଣସି ଜିନିଷରେ ଆନନ୍ଦ ନାହିଁ, ଆନନ୍ଦରେ କେବଳ ଗୋଟିଏ ଜିନିଷରେ ଅଛି, ସେ ଆନନ୍ଦରେ ଏତେ ରହିଲା। ଆଗରୁ ଯେଉଁ ସବୁ ସାଧୁମାନେ ଥିଲେ କ'ଣ କ'ଣ ଖାଉଥିଲେ, ସାଧୁମାନଙ୍କର ଆହାରଟା କ'ଣ ଥିଲା? ଡାଲମା ଭାତ ସେ ସବୁବେଳେ କରନ୍ତିନି, ଡାଲମା ଭାତ କେଉଁଦିନେ ମିଳିଲେ ସେ ଡାଲମା ହେଲେ କେତେଟା ଆଇଟମ୍ ଦରକାର, ଡାଲିଟା ଆଗେ ଦରକାର ନା ଆଉ, ଡାଲି ବାଇଗଣ ଆଳୁ ସବୁ ଦେଲେ ତ କି କରି, ସବୁ ଖିଚୁଡ଼ି ଖାଆନ୍ତି, ମଟକୁ ଯାଇ ଚାଲ ଖିଚୁଡ଼ି ଖାଇକି ଆସିବା, ଏହା କୁହନ୍ତି ନା ଆଉ। ତାପରେ ତ ଯୁଗ ପଡ଼ିଲା, ଲୋକ କହିଲେ ଅନ୍ନ ଡାଲମା, ମଟକୁ ଆସନ୍ତି କ'ଣ ସବୁ ଖିଚୁଡ଼ି ଖାଇବା ପାଇଁ, କଦ୍ରେ ପୁତ୍ର କାଟିବେ ଦେଖ ଖିଚୁଡ଼ି ପିତଳ ହାଣ୍ଡିରେ, ସେ ନନା ତାର ବାବା ତାର ଗୋଟେ ଖିଚୁଡ଼ି କରିଦେ, ଯାହା ଆଣିଲା ସେଥିରେ ପକାଇଦେଲା, ପକାଇଦେଲେ ଛୁଙ୍କ ମାରିବାକୁ ତାଙ୍କ ସବୁ ଆଗରୁ ସବୁ ଛୁଙ୍କ ଫୁଙ୍କ ନାହିଁ, ଏ ଯେଉଁ ଗାଁ ଲୋକମାନେ ଘିଅ ଟିକେ ଦେବେ ସେଥିରେ ସେ ପକାଇଦେଲେ, ଖିଚୁଡ଼ି ଖାଉଥିଲେ ନା। ଖାଇବାର କ'ଣ ବୈଷ୍ଣବମାନଙ୍କର ଆଗରୁ ଆନନ୍ଦ ଥିଲା ନା କ'ଣ? ଏଇ ସବୁ ଯାଉଥିଲେ ସ୍ପେଶାଲ ଟ୍ରିପ୍ ମାରିକି, ଚାଲ ଯିବା ପୁରୀ ଯିବା, ଚାଲ ହେଠି ଅବଢ଼ା ଖାଇକି ହେଠି ଇଏ କହିକି, ସେଇଟା ସେଇଟା ସବୁ ବେକାର, କିଛି ନଥିଲା ସେତେବେଳେ, ସେତେବେଳେ ସବୁ କିଛି ନଥିଲା, ବୈଷ୍ଣବମାନଙ୍କର ଆନନ୍ଦ ଏଇଟା ଥିଲା। ବୈଷ୍ଣବ ସଙ୍ଗତେ ମନ ଆନନ୍ଦିତ ଅନୁକ୍ଷଣ, ସେ ଖାଲି ଖୋଜୁଥିଲେ କେଉଁଠି ବୈଷ୍ଣବ ସଙ୍ଗ ମିଳିବ, ସେଠି ଚାଲିଯିବା, ଖାଇବା ପିଇବା ଆନନ୍ଦ ଗୋଟେ କ'ଣ ଏଇଟା, ଏଇଟା ଯିବୁ ତ କିଛି ଆନନ୍ଦ ଦରକାର, ତାକୁ ଅଟକେଇକି ରଖା ହବ ନା ଭକ୍ତି ଯୁଗରେ। ଆଚାର୍ଯ୍ୟ ମାନେ ବହୁତ ସେ ଯୁଗାଚାର୍ଯ୍ୟ ନା ପ୍ରଭୁପାଦ, ସେ ଜାଣିଛନ୍ତି ଏଇଗୁଡ଼ା ମୋଟେ ବୁଲା କୁକୁର, ମୋଟେ ରହିବେନି, ବୁଲା କୁକୁର କ'ଣ ବାନ୍ଧିବାକୁ ହେଲେ ବାନ୍ଧ ଚେନ୍ଲ, ସେ କାଁ କାଁ ହେଇକି ରାତି ଦିନ ତୁମେ ଶୋଇକି ଦେବନି, ବୁଲା କୁକୁର ବାନ୍ଧିଛ ନା ନାହିଁ, ହଁ ବାନ୍ଧିନୁ ଥରେ ଥରୁ ଦେଖିବା, ଗୋଟେ ବୁଲା କୁକୁର ଯେଉଁ ଆସୁଛି ତାକୁ ଦେଖୁଛ ନା କେମିତି ହେଉଛି, ଏ ଯେ ବୁଲା କୁକୁର ଆସୁଛି ତାକୁ ଦେଖୁଛି, ତା ପାଖକୁ ଯାଉଛନ୍ତି, ସେ ଗୋଟେ କିଲୋମିଟର ପଳେଇବ, ପାରିବୁନି ମୋଟେ, ତା ସେଟା ବୁଲା କୁକୁର, ପୋଷା କୁକୁର ତୁ ବାଟ ଆସିବନି, ପୋଷା କୁକୁର କାହିଁକି ଗାଁ ଛାଡ଼ିକି ଆସିବ, ହଁ ଗାଁରେ ଗୋଟିଏ କୁକୁର ଅଛନ୍ତି କି, ଯେତିକି ବୁଲା କୁକୁର ଦେଖା ଆସୁଛନ୍ତି ସେଟା ଘରଲୁ ଦେଖିବା, ସେ କାର୍ ନୁହନ୍ତି, ସେ ଖାଇ ପିଇଦେବେ ସେଠି, ପୋଷାକ ଝାଡ଼ା ପାଇକି ଆସ ପଳେ, ଗୋଲା କୁକୁରଟା ଯିବ ଭଗବାନ ଜାଣିନି ନା, ସେ କୁଆଡ଼େ ରହିପାରିବେନି। ଆଚାର୍ଯ୍ୟମାନଙ୍କୁ ତାଙ୍କ ତ ସବୁ ଜ୍ଞାନ ଭଗବତ ଜ୍ଞାନ ସବୁ ଆସିଲା ନା, ସବୁ ବନ୍ଦୋବସ୍ତ କରିଦେଲେ, ଖାଇବା ପିଇବା ରହିବା ସବୁ ବନ୍ଦୋବସ୍ତ କରିଦେଲେ। ଏଇଟା ଅଟକିକି ରହିବାକୁ ଯିବ କୁଆଡ଼େ, ସବୁ ସୁବିଧା ଅଛି। ସଂସାର ତ ବହୁତ କଷ୍ଟ, ଏଠି ଖାଇବା ଭଲ ମିଳିଲା, ରହିବା ଭଲ ମିଳିଲା, ସବୁ ସୁବିଧା ଅଛି। ବାସ ଅଟକିକି ରହିଲା, ଅଟକିକି ରହିଲା ପରେ ଧୀରେ ଧୀରେ ଭଗବାନଙ୍କ ସେବା କରୁଛି ନା, ନାମ କରୁଛି ନା, ଅଜ୍ଞାତରେ ବି ଏଠି ପ୍ରଭୁଙ୍କୁ ଇଚ୍ଛା ନଥିଲେ ବି ସେବା କରୁ, ତାକୁ ଫଳ ମିଳିବ କି ନାହିଁ, ଭଗବାନ ସେବା କରୁଛି। ଧୀରେ 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 ତାର ଜ୍ଞାନଟା ଉଦୟ, ସେଇଟା ନା ଆଉ ସେଥିପାଇଁ ସବୁ ବ୍ୟବସ୍ଥା କରିଦେଇଛନ୍ତି ନା। ଆଉ ନଣ୍ଡି କ'ଣ ଠାକୁର ଭଗବାନ ଏଠି ଆସିଥିଲେ ଯେ ଖାଲି ଦୁଇଟା ଦୁଇଥର ଖାଇବାଟା ହିସାବ କଲେ କେତେ ପଇସା ବାହାର ଦୁନିଆରେ ଲୋକ ଖାଇ ଦୁଇଟା ଦୁଇ ଟାଇମ୍ ଖାଉଛନ୍ତି, ଯେଉଁ ଦେଖୁଛନ୍ତି କ'ଣ କରୁଛନ୍ତି ଲୋକ, ଆଇକଳମ ନଟା ଦେଖୁଛନ୍ତି, ଆଇକଳମ ନଟା ସେ ଗୋବର ଇଏକୁ ନେଇକି ଜାଳିକି ସେତେ ଖାଉଛନ୍ତି। ସେଇଥିରେ ସେ ଅନ୍ନ ହାଣ୍ଡିରେ କ'ଣ ପକେଇଦେବେ, ସେଇଥିରେ ଆଳୁ ଡାଲି କପଡ଼ାରେ ବାନ୍ଧିକି ପକାନ୍ତି, ଜାଣିଛୁ ନା ନାଇଁ ଗ୍ୟାରେଜରେ, ଗ୍ୟାରେଜରେ ମୁଁ ଥିଲି ସବୁ କାମ କରେ, କପଡ଼ାରେ ଡାଲି ବାନ୍ଧିକି ପକାନ୍ତି। ସେତେବେଳେ ଥାଏ କିରୋସିନ, କିରୋସିନ ଯେଉଁ ଷ୍ଟୋଭ୍, ଆଉ କିରୋସିନ ଷ୍ଟୋଭ୍ରେ ଆମ ଡିଜେଲ ଗାଡ଼ିରେ ଡିଜେଲକୁ ଚୋରି କରିଦେବେ, ଚୋରି କରି ସେ କିରୋସିନ ଲଗେଇଦେବେ, ଗାଡ଼ି ସେଠି ଥୋଇକି ସେ କାମ କରିବାକୁ ଯିବେ, ସେ ତା ପାଇପ୍ରେ ଟାଣିଦେବେ, ଆଣି ସେଥର କପଡ଼ାରେ ବାନ୍ଧିଦେବେ ଡାଲି, ଡାଲି କ'ଣ ହବ, ଡାଲି ସିଝିଗଲା ଆଳୁ ପକେଇଦେବେ, ଆଳୁ ସିଝିଗଲା ସେଇ ଅର୍ଣ୍ଣ ଭିତରେ ସବୁ ସବୁ ସିଝିକି ବାହାରିଲା, ପାଣ୍ଡି କରି ଗୋଳେଇଦେବେ, ଚୁଙ୍ଗ ମାରିଦେଲେ ଖାଇଲେ। ସେ ଗୋଟେ ଟାଇମ୍ ନାହିଁ ନା, ଗୋଟେ ଖାଇବା ପାଉଛନ୍ତି, ଆମର ଚାଲିବା ଖାଲି ଆଇଟମ୍ କ'ଣ କରିବା, ଅଧଘଣ୍ଟେ ଘଣ୍ଟାଟେ ଘୋଷିକି ଆମେ ଚିନ୍ତା କରିବା। ସାଧୁ ଭଗବାନ ଜାଣିଛନ୍ତି, ସାଧୁଗୁରୁ ଜାଣିଛନ୍ତି, ଆଙ୍କୁ ଆଙ୍କୁ ଅଟକେଇ ରଖିବାକୁ ହେଲେ ଭଲ ଖାଇବା ଭଲ ରହିବା ଭଲ, କିନ୍ତୁ ଏଇଟା ସାଧୁଗୁରୁଙ୍କର ଉଦ୍ଦେଶ୍ୟ ନୁହେଁ, ଜୀବଟାକୁ ଅଟକେଇ ରଖିବା ନାହିଁ, କିନ୍ତୁ ସେଠି ଭକ୍ତି ସ୍ୱାଦଟା ଜାଣୁ। ଆନନ୍ଦ କହୁଥିଲୁ ନା, ଆନନ୍ଦ କ'ଣ ଖାଇ 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 ତୁ କେତେ 50 ବୟସ 60 ବୟସ ହେଇଗଲା ପରେ ଗଲା, ତୋର ଆଉ ତ ଭାଙ୍ଗିଗଲା ପରେ ଶୋଇଲା, ତୋର ଆଉ ତ କିଛି ଚୋବେଇ ପାରିବୁନୁ, ଆଉ ଯିବାର ମାଢ଼ିରେ କେତେ ଠେଲି ଖାଇବୁ, ଯାହା ମାଢ଼ିରେ ଠେଲି ଖାଇବୁ ସେ କିଛି ହଜମ ହବନି, ପେଟ ଖରାପ ହବ, ସେ ସବୁ ଜାଣିଛନ୍ତି। ଆନନ୍ଦ କହୁଥିଲେ ନା ଜୀବନରେ ଆନନ୍ଦ, ମନ ଯଦି ତୁମର ଠିକ ରହିଛି, ବୈଷ୍ଣବ ସଙ୍ଗରେ ମନ ଯଦି ଠିକ ରହିଛି, ତୁମେ ଯାହା ଖାଇବ ଯୋଉ ଯେମିତି ଚଳିବ ସେମିତି ଭଲ, ଯେମିତି ଚଳିବ ସେମିତି ଭଲ। ଆନନ୍ଦଟା ଯଦି ବୈଷ୍ଣବ ସଙ୍ଗରେ ଆନନ୍ଦ ମିଳୁନି, ସେ ବୈଷ୍ଣବ ସେଥିପାଇଁ ଲେଖିଲେ ନା, ବୈଷ୍ଣବ ସଙ୍ଗତେ ମନ ଆନନ୍ଦିତ ଅନୁକ୍ଷଣ ଜାତେ ହଏ ସଦା ହଏ କୃଷ୍ଣ ପରସଙ୍ଗ, କୃଷ୍ଣଙ୍କର ସଙ୍ଗ ହେଉଛି ବୈଷ୍ଣବ ସଙ୍ଗରେ, ଆମର କୃଷ୍ଣଙ୍କର ଅନୁଭବ କୃଷ୍ଣଙ୍କର ସବୁ ଜିନିଷଟା ଆସୁଛି। ଦିନ ନରୋତ୍ତମ କାନ୍ଦେ ହିଆ ଧୈର୍ଯ୍ୟ ନାହିଁ ବାନ୍ଧେ, ମୋ 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 ହୃଦୟର ଧୈର୍ଯ୍ୟ ରହୁନି, କେନ ମୋର ଦଶା ହୋଇଲ ଭଙ୍ଗ, ମୁଁ କାହିଁକି ନରୋତ୍ତମ ଦାସ କ'ଣ ରାମଚନ୍ଦ୍ର କବିରାଜ କତୁରୁ ମୁଁ ଦୂର ହେଇଗଲି, ମୋର ବର୍ତ୍ତମାନ ଦଶା ଯେଉଁ ପ୍ରେମ ଦଶା ଗୁଡ଼ା ମୁଁ ପାଉନି, ବୈଷ୍ଣବ ସଙ୍ଗ ହେଇପାରୁନି। ବୈଷ୍ଣବ କେବଳ ଗୋଟିଏ ହେଉଛି ଏଇଟା ଲାଭ, ଆଉ ଏସବୁ ଜିନିଷ କ'ଣ, ଭଲ ଖାଇବା ଭଲ ରହିବା ଭଲ ଫେସିଲିଟି ଏସବୁ ଏସବୁ କିଛି ଏଥିରେ ନାହିଁ। ଏସବୁ ଦେହ ସୁଖ ଦେହ ବିନିବେଶଟା ତୁମର ବଢ଼ିବ, ବେଶୀ ଦେହ ଚିନ୍ତାଟା ବଢ଼ିଯିବ, ତୁମେ ଯେତେ ଦେହ ଚିନ୍ତାଟା ତୁମର ରହିଲା ତୁମେ ସେତେ ଭଗବାନଠୁ ଦୂରରେ ରହିଲ, ଦେହଟା ସବୁଠୁ ବଡ଼ ଭାରଣା। ଆଉ ଯଦି ଜୀବନରେ କିଛି ବଡ଼ ଗୋଟେ ବର୍ଡ଼ନ ଥାଏ ସେ ଦେହ, ସମୟ ଆସିବ ସ୍ତ୍ରୀ ପୁତ୍ର କନ୍ୟାକୁ ତୁମେ ଭୁଲିଯିବ, କେତେବେଳେ ଶରୀର ପୀଡ଼ା ହେଲେ କି ସ୍ତ୍ରୀ ସ୍ତ୍ରୀ ତୁମକୁ ଗାଳି ଦେଇଦେଲା, ଆଉ ମନରେ ପଡ଼ିବ ସ୍ତ୍ରୀ କଥା, ସ୍ତ୍ରୀ ଯେଉଁ ସୋଦିକି ତୁମକୁ ଗାଳି ପୁତ୍ର ଦେଇକି ତୁମକୁ ଜହଇରାଣ କରିଦେଲା, ଟାଣି ନେଇଗଲା ପୋଲିସ ଷ୍ଟେସନ କି କୁଆଡ଼େ ନେଇକି ନେଇଗଲା, ତାପରେ ସ୍ତ୍ରୀ କନେଇବ, ଆଉ ପୁଅ ତ ଖାଇବାକୁ ଦେଲାନି, ପୁଅ କନେଇବ ସବୁ ମମତା କାଟିଦେବ, ସ୍ତ୍ରୀ ପୁତ୍ର ସବୁ କିନ୍ତୁ ଗୋଟେ ମମତା କାଟିପାରିବେନି, କେଉଁଟା ଦେହ, ଦେହ ଯେତେ କଷ୍ଟ ଦେଲେ କହୁଛ ହେଲେ ମୋ ଦେହ ଟିକେ ଭଲ ହେଇଯାନ୍ତି, ପ୍ରଭୁ ମୋ ଦେହଟା ଟିକେ ଭଲ କରିଦେବି, ମୁଁ ଆପଣ ସେବା କରି, ଦେହଟାକୁ ଭାରି ଦେହଟା ଗୋଟେ ବଡ଼ ଇଏ, ଦେହ ବି ନିବେଶ ସେଥିପାଇଁ କୁହାଯାଏ, ଦେହରୁ ଗୋଟେ ଅଭିନିବେଶ ଯିବ, ଆତ୍ମାର ହେଇଯାଇଛି ଅଭିନିବେଶ, ମୁଁ ହେଉଛି ଦେହ, ଛାଡ଼ିପାରିବନି ସେ ବହୁତ କଷ୍ଟ। ଆଉ ସେଇଟା ଆମର ବୈଷ୍ଣବୀ ଜିମିରେ ବା ବୈଷ୍ଣବ ପଥରେ ଆମର କାମ ହେଲା ଦେହ ଅଭିନିବେଶଟାକୁ କମେଇବା, ଖାଇବା ଶୋଇବା ଦେହ ଚିନ୍ତା, ଦେହର ଯେଉଁ କ'ଣ ଗୋଟେ ସୌଖିନ, ଭଲ ଖାଇବି ଭଲ ପିନ୍ଧିବି ଭଲ ଡ୍ରେସ୍ ଆଇରନ୍ କର, ତାକୁ ଇଏ କର ସିଏ କର, ସେଗୁଡ଼ା ସବୁ ଆମର ସମୟ ନାହିଁ ଆମର ଏସବୁ ଜିନିଷ କରିବା ପାଇଁ, ଦେହ ବିନିବେଶଟା ବଢ଼ିଯିବ ନା, କମିଗଲେ ଭଲ। ଆଉ ଦେହ ଚିନ୍ତାରେ ତୁମର ଯେତେ ଲାଗିକି ରହିଥିବ ତୁମକୁ କ'ଣ ହେଉଥିବ, ସବୁବେଳେ ତୁମ ଆଟେନସନ୍ଟା ଡାଇଭର୍ଟ ହେବ, ତୁମେ ଦେଖୁନ ତୁମେ ଗୋଟେ ପେଟରେ ଗ୍ୟାସ୍ ହେଇଯିବ, ଜପ କର ଜାଗର କ'ଣ ଖା ଚିନ୍ତା ହେଉଥିବ, ଆମ ପେଟ ଗ୍ୟାସ୍ ହେଇଗଲା ପାଣ୍ଡି ପିଅରି, ଡାକ୍ତର କହୁଛି ଏଇଟା ଖାଅରି, ଖାଲି ମନ ସେଠି ଘୁରିଲା, ଜୀବ ହେଉଛି ଆତ୍ମା କିନ୍ତୁ ତାର କ'ଣ ହେଇଯାଇଛି, ଦେହ ଅଭିନିବେଶ ହେଇଯାଇଛି। ଏଇଠି ବର୍ତ୍ତମାନ କ'ଣ କରିବାକୁ ପଡ଼ିବ, ଆମକୁ ଓଲଟା କରିବାକୁ ପଡ଼ିବ, କ'ଣ କରିବାକୁ ପଡ଼ିବ, ଆତ୍ମ ଅଭିନିବେଶ କରିବାକୁ ପଡ଼ିବ, ଦେହଟାକୁ ଦୂରେଇବାକୁ ପଡ଼ିବ, ଏଇଟା କେତେ କାମ, କେତେ ବଡ଼ କାମ, बहुत बड़ काम, देह को चिंता कला हवनी आ देह को भी रिजेक्ट कल भी हवनी, कारण आम तो आत्म कौन कह आत्मस्थित की आसी नहीं ना, देहटा छाड़देले भी कौन से देह चिंता करके देह छाड़ तो देहटा को नष्ट करार ना कि देह पर जत्न नवार ना जी आवश्यक से देहटा चलार अच्छे फिट हो रही अच्छे सेवाई कम चलार अच्छे से गोटे इंग्लीश ना इट टू लिव नट लिव टू इट नाई ना इंग्लीश खायापे कौन बंचने बचुचे ए सरी खाऊे केवल बचापे बचने केवल खायाप भल खाय भल खाया भल खाया डेली प्रोजेक्ट यहाँ आम बचार उद्देश्य नुह भक्ति जीवन यहाँ के बिलकुल लक्ष्य ना यहाँ हूँ कारण के खाइब कहना गोटे जीवर कि शक्ति भगवान देखते तार जीव हाथ जो भक्त ठाकुर लिखिले के आगे ये जान नाते भागवत रू सी आणी सब लिखिले जीव आती प्रमाथ्य लिखले एकादश स्कंद जो चौबीस गुरुपाख्यान आखिले ना जीव गोटे देखना के शक्ति रही शक्ति रही रे जे भल जिन तो बाजि जीवर कौन हो मन हाँ जी जीवा पूरा सबुआ आनंद दूसरी हाखि कान नाक सबुआ तुम आनंद जीवर टे बाजिगल टेस्ट से कहले के तार शक्ति रही गोटे दीटा सेनसेस है सब एफेक्टिव सेनसेस भाला जीवा गोटे कर्ण पांच ज्ञानेन्द्र भितर ये दुटा भारी से सब भाला दुर्जय है जीवा तु देख ना पा टे जीवा लगे भल पा हाँ भल लगे सब इंद्र को सांग सांग उचित उत्तेजित करदे सब इंद्र को शांत करदे गोटे भल जिन तुम खाली जीवार लगू लगू देख से तार शक्ति कौन भगवान गोटे मंस खंड तर कौन दे कौन तार शक्ति रही सी पूरा सब इंद्र को कौन करदे सांगे सांग आनंद दे दूसरी जीवार रही कौन लगे तार जीवावती लोभमय सुदूर्मती सुदूर्मती सी तुम समस्त पूरा मारदेव सी जीवा ये बड़ा जीवा प्रभाव से कह कंट्रोल चक्रवाद भी सैया कहले परिमित मात्र महाप्रसाद भोजन को ये लिखा जाए नाक कौन मुझे तंटी मत खाइबी हरनाम गुरी ये कौन लिखा जाए भक्ति ठाकुर गोटे पद लिखी से आखंडे भोजन से जो सारा लिखी से अच्छा जहाँ खाई पड़ी कि आखंडे खाई नाचल भोजन कल देखा से अच्छा जी मान भजन रहस्य रही महाप्रभु संगे से प्रसाद भोजन से वर्णना कर चक्रपात पूरा स्ट्रेट लिखिले परिमित मात्र महाप्रसाद भोजन उच्च नाम संकीर्तन आदि नाम जीवा जय जीवा को जय करने चाहू परिमित मात्र महाप्रसाद तुम भावन इच्छा ना कार समस्त खाया इच्छा अच्छे मीठा डेली कौन खाएनी पनीर डेली खाए समस्त इच्छा अच्छे खाइबा ना इच्छा को भांगे पड़ो जम्बाड़ी बिकी तो मागिक आने तुम डेली दसटा अच दस जन बाहर जाओ बाहर जाए गाँव मागिक आनले डेली खाई खाइले कौन मना कर मागे आनल जो प्रभु ये पठा पठेल टे पठेल खाइब से कहले ना पार जीवा पार सी लिखे परिमित मात्र महाप्रसाद भोजन महाप्रसाद के भोजन कर परिमित मात्र परिमित मान कौन तुम देहर जी जीव आ तुम देहर शक्ति जी आवश्यक भोजन हिसाब से जी परिमित आ उच्च नाम संकीर्तन भगवान का नाम संकीर्तन आउ महाप्रसाद परिमित मात्र परिमित शब्द लिखले परिमित मात्र महाप्रसाद भोजनम नाम संकीर्तन आदिनाम उच्च नाम संकीर्तन आदिन जीवन चयत आपसित कहे देख तुम देख खाइबार ये अच्छे ना तुम जहाँ कह भगवान आटलिस्ट अफरिंग करी खाओ चेक कर पारे जुगे आहार चेक कर बहुत बड़ कष्ट बहुत बड़ कष्ट आहार भी एत कौन कहते बिगड़ गल तार सब कौन एटा सब रासायनिक सारा पड़ला ये पड़ला हाँ तुम तो कि स्वाद ना तुम खाइले भी तुम देह शक्ति आसवन तुम यदि सब सीझा मिजा खाइब तपुर कौन कर खाली भंडा सीझा खाइब खाइले तुम आखि दिन पर आ हाथ गोड़ चलिए कहीं सब पनीपरिया भगवान कहीं सृष्टि कर सब रसगुड़ा सब थे पिता दरकार खटा दरकार मीठा दरकार सब दरकार आगुरी कौन होता आगुरी धरणी माता एत खुशी रोते परिपुष्ट सब सब वस्तु सब जिन सब रोला सब जिन रोला भजन अवस्था सेमती है सब भजन रघुनाथ गोस्वामी कौन खाऊ नमदर रघुनाथ कौन खाऊ रघुनाथ गोस्वामी छाँच ये जो आम देखना कौन दही जो बाहर करदे कौन कौन आम घोल दही घोल दही के पीते घोड़ा दे आम का घोड़ा दे पीते दे 2 लीटर बाटे दो गोटे दुना एडी गोटे दुना एडी गोटे दुना गोटे दुना भी अच्छा क्यों चलुले हाँ पार शिखि चलुले एत देह समर्पित आत्मा सब हो भगवान से खाद्य भगवान शक्ति देखिए चलुले भगवान बलटा भगवान प्रभु आसना कृष्ण पाखर बलटा आसना खाइबार कौन गोटे बल अच्छे खाइबार गोटे अभ्यास पेटटा कौन हम छुआट आम खाई 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 से कौन है जो कुंटा गोटे कहते कौन पुटाटा रबर भाया बेलून भाया फुलिक बड़ी जिते खाइल से तरह बढ़ला अधिक प्रेसर पड़े से कौन हम बढ़ला कौन से बढ़ी जाए पुण्य खाइले से कमीगला आ सुखीज ना खाइबा जिते कंट्रोल कर सी कौन हम खाद्यटा ना से गोटे इलास्टिक भाया ना जिते खाइद खाइला कौन हो पेटा फुलीज आ तुम जिते खाइबा कमीद सी सुखीज कितना आमर न खाइल भी असुविधा खाइल भी अधिक परिमित सब परिमित देख तुम शरीर में कौन रिएक्शन आसला से हिसाब से तुम भोजन भोजन कौन शांति ना कौन सी जिनस तुम वैष्णव पथर कौन सी जिनस तुम सुख शांति पाई एक कहले गृहेश तप्त निर्विन्ना यथाच्युत जनागमे अच्युत भक्त संग तुम रही अच्युत 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 जनागमे गृहस्थ लोक कष्ट अच्युत जन जी आसला कृष्ण प्रेष्ठ कृष्ण जे निज लोक संगे जो आनंद खाइबा कौन पीवा कौन जहाँ मिलला खाई पी तुम्हें सुख रही कारण तुमको क्या कौन मिलू तुमको आत्मार आनंद मिलू शरीर कथा कौन शरीर जहाँ चलने भी चलो आत्मा शक्ति मिलला आत्मा आनंद मिलला देहर जहाँ मिलला मिलला कौन असुविधा हो देह जहाँ मिले सब चलो से किसी असुविधा ना तेना ये उदाहरण टाक से दे पादभि रासन्नात्मनमूर्तयो प्राख्या प्राख्यामा प्राख्यामास्तपसा श्रन्ता यथा कामानुसेवया नानाविध आत्मनम स्वस्य मूर्तयो अंकुर पत्र पल्लव पुष्प पत्राद्यम जे समते अच्छा पित्वाप पादपा वृक्षर गोटे नाम हूँ कौन पादपा वृक्ष पानी पाद द्वारा पान करे, चेर द्वारा पिए ना से पाद पा पाद द्वारा से पिए पाद मान से ठिया से पीछे ना पाद पा पाद पा पिता आप पाद पा चल पान करे पाद पा पदवी रासन्न आत्मूर्त कौन है आत्मूर्त काय व्यूह रचना बहु हवंती पाकिए अच्छा आसन्न आत्मूर्त जे पादटा जो वृक्ष जल पाद द्वारा बा चेर द्वारा जल पीऊला से आज कौन है ग्रीष्म ऋतु कौन है जल तो मिलना ना से कौन है फल फूल अंकुर किसी दे पारे कहीं जल तो ना पीओ कौट जलटार पाद द्वारा जलटा पान कर जल तो सुखीगला भूमि रस को नहीं गले किए सूर्यदेव सी कौन है क्षीण हो जाए तार उदाहरण दे उदाहरण देमती तपस्या द्वारा क्षीण होता जोगी जोगी गुड़ा कौन जोगी गुड़ा मोटा सोटा गोटे जोगी अच्छे ना कौन जोगी गुड़ा सब सब क्षीण कौन रहा तपस्या कर गोटे जगह बस दस्तर से परिश्रा करने दस्तर से जी दिथर तीन थर जी बाथरूम परिश्रा करने जोगर मन भंग हम ना जोगटा से खाते किसी वायु आहार वायु नने जल आम आहारा खाऊे बोली पा पीछे बोली परिश्रा बेस बार बार लगुच परिश्रा बेस लगुच ना कहीं बेस लगुच हजम हो हजम हो तार सारंशा बाहर अन्नटा जो खाइले डाली जो सब्जी खाए जल अच्छी ना तो भाई जल रही पुणी जल पीले तेनालीराम एक्सट्रा टेक सब खाद्य सारांश जो विषअंशा बाहर परिश्रागार पड़ोस जो दिन तुम्हें किसी खाई खाली पा पीत के परिश्रा हो किसी ना से कहते तुम जहाँ पीलो सीधा देह सब टाणी नहीं पलैब जोगी मैंने भी एक थर उठे ना जोग लगे ध्यान पूरा परमात्मा को दर्शन जो अंतर भितर कौन जोगी मान देह किए चतुर्भुज संगचक्र गदा पद्म धरिक शांताकार भुज शयन से शांताकार ध्यान कर बस आज बार बार उठे परिश्रा करेंगे या करेंगे सिया करेंगे शब्द प्रदूषण हेनी कौन नारी का देखिए आखि खोलि ଆଖି ଖୋଲିବନି, ନାସିକା ଅଗ୍ରକୁ ଭଗବାନ ଗୀତାରେ କହିଲେ ନାସିକା ଅଗ୍ରକୁ ଦୃଷ୍ଟି କରିବେ, ନହେଲେ ଆଖି ବନ୍ଦ କରିଦେବେ ଶୋଇଯିବେ। ଏ ଏତେ କଷ୍ଟ କରୁଥିଲେ କ୍ଷୀଣ କା ହେଇଯାଆନ୍ତି, କାହିଁ କ୍ଷୀଣ କା ହେଇଯାଆନ୍ତି ଆହାର ତାଙ୍କୁ ନାହିଁ। କିନ୍ତୁ ଯେତେବେଳେ କାମନାଟା ତାଙ୍କର ପୂର୍ଣ୍ଣ ହେଇଗଲା, ସେ କ'ଣ ହେବେ? ଏ ଯୋଗୀ ଗୁଡ଼ା ତାଙ୍କ କାମନା ପୂର୍ଣ୍ଣ ହେଇଗଲା, ଏଇ ଯେମିତି ରାମଦେବ ବାହାରିଲା, ଆରେ କ'ଣ ଆଉ ଏଟା ଯୋଗୀଟା ନା ଆଉ ତ ବା ତାକୁ ପାରାଲିସିସ୍ ହେଇଯାଇଥିଲା। ଆଉ ମୁଣ୍ଡଟା ଦେଖିଲେ ବଙ୍କା, ହଁ ଯୋଗ କଲା ପୁରା ଯୋଗର ଲାଗିଲା, ଏମିତି ଲାଗିଲା ସେ ପ୍ରାଣାୟାମ ଫ୍ରାଣାୟାମ କରି କରି ସେ ଭଲ ହେଇଗଲା, ଭଲ ହେଇଗଲା। ଆଉ ତାର କ'ଣ ବିଶ୍ୱାସ ଆସିଗଲା କାହା ଉପରେ? ସେ ପ୍ରାଣାୟାମ ସେ ଯୋଗ ଗୁଡ଼ାକ ଉପରେ ବିଶ୍ୱାସ ହେଇଗଲା। ଦେଖ କରୋଡ଼ପତି ଏତେ ଶହ କରୋଡ଼ ଯେ ମାଲିକ ବର୍ତ୍ତମାନ ସିଏ ଗୋଟେ କମ୍ପାନୀ ଇଣ୍ଡିଆକୁ ଅଧା ଦିନ ଚଳେଇବ ବାବା ନା, ଦେଖ ଶହ ଶହ କେତେ ଶହ କୋଟି ଟଙ୍କା ସିଏ ପୁଣି ଟେଲିକମ୍ କ'ଣ ସେ ବାହାରିଲାଣି କ'ଣ ତାର କରିବ ମୋବାଇଲ ଇଏ ସିଏ ବର୍ତ୍ତମାନ କ'ଣ ଆଉ କ'ଣ ଆଉ ସେ ଯେଉଁ ଖାଇବା ପିଇବା କ'ଣ ଦେଖୁନା ଫ୍ଲାଇଟ୍ରେ ବୁଲୁଛି ସବୁ କଲା, ସେ ଯେମିତି ଖୁସି ହେଇଯାଉଛି କାହିଁକି ତା ଯୋଗ ସୂର୍ଯ୍ୟଟା ମିଳିଗଲା ସେଇଭଳିଆ ସିଏ ଏଠି କହୁଛନ୍ତି। ଅଙ୍କୁର ପତ୍ର ଫୁଲ ଫଳ ଫଳ ଫୁଲ ପତ୍ର ଆଦି ପାନ ଭୋଜନ ରମଣ ଆଦି ନାମ ସ୍ୱଭାବନ୍ତୁ ସ୍ତୁ ଆତ୍ମନ ମୃତୟ ଦେହା ଯେ ସମତେ। ପୂର୍ବରୁ ଖାଉନଥିଲା, ଶୁଣୁଥିଲା, ବୁଲୁନଥିଲା କିଏ ଯୋଗୀ, ବର୍ତ୍ତମାନ ତାର ଯୋଗ ଜିନିଷଟା ପାଇଗଲା, ତା ଫଳଟା ମିଳିଗଲା, ସିଦ୍ଧି ମିଳିଲା, ସେ କ'ଣ କରିବ? ଆଉ ଭଲ ଖାଇଲା, ଭଲ ପିଇଲା, ଭଲ ବୁଲିଲା, ତାର ଭଲ ପିନ୍ଧିଲା ବୁଲିଲା, ଯେମିତି ସେଭଳି ବର୍ଷା ଋତୁରେ ବର୍ଷା ଋତୁ ଆସିଗଲା ପରେ ବୃକ୍ଷମାନେ ଯେଉଁ ପାଦପାମାନେ ଯେଉଁ ଆଗରୁ ଜଳ ନ ପାଇକି ତାଙ୍କର ଫଳ ଫୁଲ ଅଙ୍କୁର ପତ୍ର ସବୁ ନଥିଲା, ବର୍ତ୍ତମାନ ଏମାନେ ସବୁ ହୃଷ୍ଟପୃଷ୍ଟ ହେଲେ। ବର୍ତ୍ତମାନ ସବୁ ବୃକ୍ଷରେ ଯେତେ ତୁମେ ଜଳ ଦିଅ, ଯେତେ ଉପରେ ପତ୍ର ଉପରେ ଜଳ ଛିଞ୍ଚୁ ନା, ବର୍ଷା ଜଳ ନ ପଡ଼ିଲେ କିଛି ହେବନି। ଅମୃତ ତ ତାର ରହିଛି ଆଉ ଭଗବାନଙ୍କ ଶକ୍ତି ଆଉ, ତେଣୁ ସବୁ ସମସ୍ତେ ପ୍ରଫୁଲ୍ଲିତ ହେଇଗଲେ। ଉଦାହରଣ ଦେଲେ ଏଠି ଚକ୍ରପାତ ଲେଖିଲେ ବୈଷ୍ଣମାନମ ନା, ପୂର୍ବ ଶ୍ଳୋକ ହେଲା ବୈଷ୍ଣବମାନଙ୍କ ପାଇଁ ଉପାଦେୟ କ'ଣ ଆନନ୍ଦ, ବୈଷ୍ଣବର ଗୋଟେ ଆନନ୍ଦ ହେଲା ଅଚ୍ୟୁତ ଜନାଗମେ, ଏଟା ବୈଷ୍ଣବମାନଙ୍କ ଉପାଦେୟ। ଏଇଟା ସେ ଲେଖିଲେ ଏ ଶ୍ଳୋକ ନିଷ୍କାମିଣମ ନିଷ୍କାମାଣମ ଇୟମ ହେୟା, ଏଇଟା ନିଷ୍କାମୀ ଲୋକମାନଙ୍କ ପାଇଁ ଏଟା ଗୋଟେ ହେୟ ଉପାଦାନ, ଏଇଟା ଭଲ ଇଏ ନୁହେଁ। ନିଷ୍କାମୀ ଲୋକ ତାର ତ କିଛି କାମନା ନାହିଁ, ସେ କାହିଁକି କାମନା କରିବ ଯେ ନିଷ୍କାମୀମାନଙ୍କ ପାଇଁ ଏଇଟା ନୁହେଁ, ଏଇଟା ହେୟ ଉଦାହରଣ ବୁଝେଇଲେ। ସରହ ସୁଶାନ୍ତ ରୋଧେଷୁ ନ୍ୟସୁ ନ୍ୟସୁରଙ୍ଗା ପିସାରସାମ ଗୃହେଷୁ ଶାନ୍ତ କୃତେଷୁ ଗ୍ରାମ୍ୟଇବ ଦୁରାଶୟା। ଅଶାନ୍ତାନି ପଙ୍କ କଣ୍ଟକ ଭଙ୍ଗୁରତ୍ୱାଦି ଦୋଷଯୁକ୍ତାନି ରୋଧାଂସି ତଟାନି ଯେ ସାମ ତେଷୁ ଏପ ତେଷୁ ଅପି ନ୍ୟୁସୁ ନିତରମ ଅବସନ ହେୟମ ଇୟମ ହେୟ, ଏଇଟା ମଧ୍ୟ ହେୟ ବିବେକୀ ଜନ ଏଇଟା ପୈତାଚ୍ୟ। ସର ସୁଶାନ୍ତ ରୋଧିଷୁ ନ୍ୟସୁରଙ୍ଗ ପିସାରସା ଗୃହେଷୁ ଅଶାନ୍ତ କୃତେଷୁ ଗ୍ରାମ୍ୟଇବ ଦୁରାଶୟା। ଏତେ ସୁନ୍ଦର ସବୁ ଉଦାହରଣ ସେ ଦେଉଛନ୍ତି, ଗୃହେଷୁ ଅଶାନ୍ତ କୃତେଷୁ ଗ୍ରାମ୍ୟଇବ ଦୁରାଶୟା, ଘରେ ଯେ ରହିକି ଅଶାନ୍ତ ରହିଛି, ଅଶାନ୍ତ ସବୁବେଳେ କ'ଣ ମୋ ଝିଅ ଦେହଟା କାହିଁ ଖରାପ ହେଉଛି, ମୋ ପୁଅ ଦେହଟା କାହିଁ ଖରାପ ହେଉଛି, ମୋ ସ୍ତ୍ରୀର ସବୁବେଳେ ତା ମନ ଅସୁବିଧା ହେଉଛି, ସବୁବେଳେ କ'ଣ ଚିନ୍ତା କରୁଛି, ଆମ ଘରେ ଗୋଟେ କ'ଣ ଦଶା ଖରାପ, ଆମର ଗ୍ରହ ପୀଡ଼ା ଅଛି ଏହା ଅଛି, ସେ କ'ଣ କହୁଛି କର୍ମକାଣ୍ଡ, ଇଏ ଶନିବାର ଦିନ ଶନି ପୂଜା କର, ଗୁରୁବାର ଦିନ ଲକ୍ଷ୍ମୀ ପୂଜା କର, ଶୁକ୍ରବାର ଦିନ ଆଖୁ ପୂଜା କର, ତାକୁ ପୂଜା କର, ଏ ଯେଉଁ ସୋମବାର ଦିନ ଶିବ ପୂଜା କର, ସବୁବେଳେ କ'ଣ କରୁଛି କର୍ମକାଣ୍ଡକୁ, ଅଶାନ୍ତ ଚିତ୍ତ ନା, ସେ ଗୋଟେ ସାରା ଖୋଜୁଛି ସେ ଲେଖିଲେ ସେ କଥା ରହିଶୁ ଅଶାନ୍ତ କୃତି ସୁଗ୍ରାମ୍ୟ ଇଏ ଦୁରାଶୟ, ତା ଦୁରାଶୟ ତାର ବିଭିନ୍ନ କାମନା ବାସନା ରହିଛି, ସେଥିପାଇଁ ସେ କ'ଣ କରୁଛି ନା କର୍ମକାଣ୍ଡକୁ ଏତେ କଷ୍ଟ, କ'ଣ କର୍ମକାଣ୍ଡ ଆହୁରି କଷ୍ଟ ନାହିଁ, କର୍ମକାଣ୍ଡ ବହୁତ କଷ୍ଟ, ପୂଜା କରୁଛ ନାଇଁ ଗୋଦେବା ଦେବୀ, ପୂଜା କରୁଛୁ ଆଗରୁ ଘରେ ଯାଇନୁ, ଯାଇନୁ ବ୍ରାହ୍ମଣ ହାବଡ଼ରେ ପଡ଼ୁନୁ, ତୋ ବେକୁ ସେ ମୁଡ଼ି ଦେବେ ଆଉ ନନା ମାନେ କ'ଣ କହିବେ, ଏ ଶାଢ଼ୀ ଆଣ, ଏ ଶାଢ଼ୀ ଆଣ, ନାଲି ଶାଢ଼ୀ ଆଣିବୁ ଆଉ ସେ ଶାଢ଼ୀ ପୁଣି ଦେଖି ଦେଖି ପବାଡ଼ ଦେବେ, ଏ ଏଇ କ'ଣ ଶାଢ଼ୀ ଏଇଟା ଆଣିଛୁ, ଏ ଶାଢ଼ୀ ଠାକୁର ମା ଲାଗିବନି, ଗିରି ମା କ'ଣ ଶାଢ଼ୀ ପିନ୍ଧୁଛନ୍ତି, ନନା ମୋତେ ପଚାର ପିନ୍ଧେଇଛୁ କେବେ ଠାକୁର ମାଙ୍କୁ, ଆଉ କହୁଛୁ କି ଶାଢ଼ୀ ପିନ୍ଧିବେନି, ନ ଶାଢ଼ୀ ଏଇଟା ଆଣୁଛୁ 200 ଟଙ୍କା ପୁଣି ଦେ ଅଲଗା ଦେ ଶାଢ଼ୀ ପାଇଁ ମୁଁ ବସ୍ତ୍ର ଠାକୁରଙ୍କୁ ଅର୍ପଣ କରି ପିନ୍ଧିବ, କିଏ ସେ ମା ପିନ୍ଧିବ ନା ତା ମାତା ସିଏ ପିନ୍ଧିବ, ଏ ଯା ଆଣିଯା ଚାଉଳ, ଚାଉଳ 3 କେଜି ଲାଗିବ, କ'ଣ 3 କେଜି ଚାଉଳ କ'ଣ ହବ, ଏ ଯେଉଁ ଶ୍ରାଦ୍ଧ ପଡ଼ିବ ପିତୃପୁରୁଷ କିରେ, ସିଏ ବର୍ଷେ ହେଲା ଉପାସ ଅଛନ୍ତି, ଯଦି ବର୍ଷେ ହେଲା ଉପାସ ଅଛନ୍ତି ଖାଇବେ କେତେ, ନହେଲେ କୁଇଣ୍ଟାଲ ଲେଖବାର, ଆଉ ରୋଷେଇ କରି ଖାଇବ ଦେ ନା 4 କେଜି 5 କେଜି ଚାଉଳ ଏତିକି ଚାଉଳ ଦରକାର, ସେ ନେବେ କେତେ? କଳସରେ କେତେ କେତେ ଚାଉଳ ପଡ଼ିବ? କଳସରେ ବସେଇଲେ ମୁଠେ ଚାଉଳ ପକେଇବେ କେତେ? କାଇଁ ସବୁ ଚାଉଳ ଗୁଡ଼ା କ'ଣ ହବ? ଆଉ ଯଜ୍ଞରେ ଯାହାର ବି ସେ ନନା ନେବେ? କର୍ମକାଣ୍ଡ ଭାରି ଜଟିଳ ନା, ତୁମକୁ ସବୁ ସେ କେଉଁ ବାଟେ ଟଙ୍କା ନେବେ 10 ଟଙ୍କା, କିନ୍ତୁ ଜିନିଷ ନେଇଯିବେ 1000 ଟଙ୍କାରେ। ତୁମେ ଯଜ୍ଞ କଲା ପରେ 100 ଟଙ୍କା ଦେବ, 100 ଟଙ୍କା ଦେଇଦା, ସେ ତାର ଏମିତି ବାଟ କରିଦେଇଥିବ ବାସ, ଏଇ ଦୁଇଟା କେଜି ଘିଅ ଆଣ, କେଜି ଘିଅ ମାରିଲା ଆଉ ଅଧେ କେଜି ଘିଅ ତାର ରଖିଲା। କର୍ମକାଣ୍ଡ ଜଟିଳ, ଆଉ ତୋର ତ କାମନା ଦରକାର, ନନା ଖୁସି ହେଲେ ମୋର ଫଳ ମିଳିବ, ଦେବାଦେବୀ ଖୁସି ହେଲେ, ଏଇ ବ୍ରାହ୍ମଣ କହୁଛି, ସ୍ତ୍ରୀ କହିବେ ବ୍ରାହ୍ମଣ ଯାହା କହୁଛି ନନା ଯାହା କହୁଛି ଆଣିକି ଦେ, ନଙ୍କ ଅସୁବିଧା ହବ, ବ୍ରାହ୍ମଣ ଲୋକ ସେ କହୁଛି ତ କାହିଁକି ଅସ, ତାର ଯାହା ବେଳେ ବେଳେ ବାନ୍ଧିଲା, ଖାଇଲା ପିଇ ସାରିଲା, ପୁଣି ଖାଇସାରିଲା ପରେ କହିବେ ଏଇ ମନେ କି ପରଟା କରୁଥିବୁ, ଆଉ ମୁଁ ଅନ୍ନ ଖାଇବିନି, ମୁଁ ତୁମ ଘରେ ଅନ୍ନ ଖାଇବିନି, ଯିଏ ଅନ୍ନ ଖାଉନି ପରଟା କ'ଣ ଖାଇବ? ନା ପରଟା ଦୋଷ ନାହିଁ, ଆଉ ଛେନା ଟିକେ ରଖିଥିବୁ, ମୁଁ ଆଉ ଅଲଗା କିଛି ଖାଇବିନି, ରୋଷେଇ ଜିନିଷ କିଛି ଖାଇବିନି, ପରଟା ଛେନା, ତାର ଯଦି ଭଲ ଭଲ ଜିନିଷ ତାର ଖାଇଦେଲା, ଉଠିଲା ଧରିକି ଚାଲିଲା, ଲୋକ ଭାରି ଖୁସି, ଆଉ ନନା ଆସିଥିଲା ଯଜ୍ଞ କରିକି ଗଲା। କର୍ମକାଣ୍ଡ ଦୁରାଶ୍ରୟ ଲୋକ କର୍ମକାଣ୍ଡଟାକୁ ଯେମିତି ଏତେ ଜଟିଳ ହେଇକି ତାକୁ ଆଶ୍ରୟ କରି ରହିଥିବ, ସେଭଳି ଗୋଟେ ଉଦାହରଣ ଦେଲେ, ବର୍ଷା ହେଇଗଲା ମାନେ ଏଠି ଲେଖିଲେ, ସର ସୁଶାନ୍ତ ରୋଧୀସୁ ନିଶୁ ରଙ୍ଗା ଚକ୍ରବାକ। ଯେ ପକ୍ଷୀ ଗୁଡା କଣ କରିବେ, ଯେମିତି କର୍ମକାଣ୍ଡ ଯେତେ ଜଟିଳ ହେଲେ ବି ସେ କର୍ମକାଣ୍ଡକୁ ଆଶ୍ରୟ କରି କେଉଁମାନେ ରହିବେ? ସଂସାର ଲୋକ ଯେଉଁମାନଙ୍କର କାମନା ବାସନା ରହିଛି ସେମାନେ ସବୁବେଳେ କର୍ମକାଣ୍ଡକୁ ଆଶ୍ରୟ କରିବେ, ଏ ପୂଜା କର ସେ ପୂଜା କର, ପଦ ବହୁତ କଠିନ, କିନ୍ତୁ ତାକୁ ଆଶ୍ରୟ କରି ରହିବେ। ସେଭଳି ଗୋଟେ ଉଦାହରଣ ଦଉଛନ୍ତି, ବର୍ଷା ଋତୁ ଯେତେବେଳେ ହେଇଯିବ ସେଠି ଲେଖିଲେ, ଅଶାନ୍ତାନି ପଙ୍କ କଣ୍ଟକ, ପଙ୍କ ଥିବ କଣ୍ଟା ଥିବ, ଭଙ୍ଗୁ ରତ୍ନାଦି ଦୋଷଯୁକ୍ତାନି ତଟ ଗୁଡ଼ିକ, ମାନେ ସେ ଯେଉଁ ପକ୍ଷୀ ଗୁଡ଼ାକ ସାରସାହି ପକ୍ଷୀ ଗୁଡ଼ାକ ସେଟା କେଉଁଠୁ ରହିବେ? ବର୍ଷା ଦିନ ହେଇଗଲେ ଦେଖିନ କେତେ ପ୍ରକାର ପକ୍ଷୀ କୋଡ଼ୁ ରହିବେ, ଆଜିକାଲି ତ ପକ୍ଷୀ କାଇଁ ଦେଖାଉନାହାନ୍ତି, ଆଉ ଗାଁ ପାଖରେ ତୁମ ଘର ପାଖରେ ପୋଖରୀ ଥିବ ଦେଖିବ ତ, ଦଳ ଫଳ ପୋଖରୀ ସବୁ ପାଖରେ କେତେ ପକ୍ଷୀ ଢାଉକ ଗୋଟେ ଥାଏ, ଢାଉକ ଭୋରୁ ଭୋରୁ ଆସିକି ସେ ବଗେଇବ ଯେ ତୁମକୁ ରାତି 12 ଗୋଟେ ସେ ଚିଲେଇବ ତା କେତେବେଳେ, ସେ କେଉଁଠୁ ରହିବେ? କଣ୍ଟା ବଣରେ ସବୁ ରହିବେ, କଣ୍ଟା ବଣ ସେ ଲେଖିଲେ ଏଠି ପଙ୍କ କଣ୍ଟା, କାହିଁକି ତାଙ୍କ ଜଳ ପାଖରେ ରହିବେ, କଣ୍ଟା ପାଖରେ ବଣ ପାଖରେ ହେଲେ ଅଲଗା ଜନ୍ତୁମାନେ ଆକ୍ରାନ୍ତ କରିପାରିବେ, ସେ ତାଙ୍କ ସେଠି ରହୁଛନ୍ତି, ଆଉ ସେଠି ଅଛୁଆ ଦେବାକୁ ସୁବିଧା ତାଙ୍କୁ ହବ। ଏ କୁଆଟା କେବଳ କୁଆ କୋଇଲି କୋଇଲି ତ ଦିଏନି, ସେ କୁଆ ବସାର ଦିଏ, ଇଏ କେତେଟା କେବଳ ଦିଅନ୍ତି ଇଏ ଖରାଦିନିଆ, ଖରାଦିନିଆ ନା ପ୍ରାୟ ସବୁ କ'ଣ ବର୍ଷାଦିନିଆ, ବର୍ଷାଦିନିଆ ସବୁ ଘଞ୍ଚ ବୃକ୍ଷ ଗୁଡ଼ାକ ତାର ଅଣ୍ଡା ଦେବାକୁ ସୁବିଧା, ପକ୍ଷୀମାନେ ସବୁ ପ୍ରାୟ ସବୁ ଅଣ୍ଡା ଦିଅନ୍ତି, ଆଉ ବିଭିନ୍ନ ସିଜିନ୍ ଦିଅନ୍ତି, କିନ୍ତୁ ପ୍ରାୟ ପକ୍ଷୀ ସବୁ ଦିଅନ୍ତି ସେ ବର୍ଷା ଦିନ, ପଙ୍କ ପଙ୍କିଳ କଣ୍ଟକା କୀର୍ଣ୍ଣ ସେ ତଟକୁ ଆଶ୍ରୟ କରନ୍ତି କେଉଁମାନେ, ସାରସାଦି ପକ୍ଷୀମାନେ, ଭଲ ଜାଗା ନ ରହିକି ସେ ଯାଇକି ସେ କଣ୍ଟାରେ ଏଥିରେ ରହିବେ, ସେଗୁଡ଼ା ଅଶାନ୍ତ ଚିତ୍ତ ଯେଉଁମାନେ ସଂସାରୀ ଲୋକ ଅଶାନ୍ତ ଚିତ୍ତ ତାଙ୍କ କାମନା ସବୁ ଭରି ହେଇକି ରହିଛି, ସେ ଲୋକମାନେ କ'ଣ କରିବେ କର୍ମକାଣ୍ଡକୁ ଆଶ୍ରୟ କରିବେ, ସେମାନେ କର୍ମକାଣ୍ଡକୁ ଆଶ୍ରୟ କରିବେ, ସେମାନେ ଭକ୍ତିକୁ ତାଙ୍କର ତ କାମନା ଗୁଡ଼ା ରହିଛି। ଆଉ ଏଠି ସେ କଥା ଲେଖିଲେ ଚକ୍ରପାତ, ୟମ୍ ହେ ହେବ, ବିବେକୀ ଜନ ପାଇଁ ପରିତ୍ୟଜ୍ୟ, ବିବେକୀ ଲୋକ ସେ କାହିଁ କର୍ମକାଣ୍ଡକୁ ଆଶ୍ରୟ କରିବ, ସେ କର୍ମକାଣ୍ଡକୁ, କର୍ମକାଣ୍ଡରେ ଦୁନିଆ ନ୍ୟାସ ଫ୍ୟାସ ମୁଦ୍ରା ଇଏ ସିଏ ସବୁ ଦୁନିଆ ପାଠ, ଆମେ କର୍ମକାଣ୍ଡକୁ ବେଶୀ ଭଲ, ଆମର ଶିଶୁ ଜିନିଷ ନାହିଁ, ନୂତନ ଚେଷ୍ଟା କାଟିଦେଲେ ପୁରା କର୍ମକାଣ୍ଡ ଜ୍ଞାନକାଣ୍ଡ କେବଳ ବିଷର ଭାଣ୍ଡ, ଅମୃତ ବୋଲିଆ ଯିବା ଖାଏ ନାନା ଜୁନି ସଦା ଫେରେ, ଅମୃତ କଦର୍ଯ୍ୟ ଭକ୍ଷଣ କରେ ତାର ଜନ ତାର ଜନ୍ମ ଅଧ ପାତେ ଯାଏ, ସେ ବିଶ୍ୱର ଭାଣ୍ଡ ବୋଲି କହିଦେଲେ କର୍ମକାଣ୍ଡ, ମାନେ ଭକ୍ତି ତୁଳନାରେ କର୍ମକାଣ୍ଡ ତୁମେ ବିଶ୍ୱର ଭାଣ୍ଡ ବୋଲି କହିପାରିବନି, କ'ଣ ଲେଖା ହେଲା ବେଦ ବୈଦିକ ଶାସ୍ତ୍ରକୁ ନିନ୍ଦା କରିବା, ଓଲଟା ହେଇଯାଉଛି ପୁଣି ତାଙ୍କ କଥା ସହିତ, ଏଇଟା ଓଲଟା ଦଶ ବାରଦ୍ୱାରା ଓଲଟା ହେଇଗଲା, ମାନେ ସିଏ ଯେଉଁ ପ୍ରେମରସ ଜାଣିଛନ୍ତି, ଯେଉଁ ବୈଷ୍ଣବ ସଙ୍ଗଟା ଜାଣିଛନ୍ତି ଭକ୍ତିର, ତା ତୁଳନାରେ କର୍ମକାଣ୍ଡ ଜ୍ଞାନକାଣ୍ଡ ତାଙ୍କ ପାଇଁ ବିଷ ତୁଲ୍ୟ, ତୁମ ପାଇଁ ନୁହେଁ, ତୁମେ ଏଇଟା କହିପାରିବେ ତାଙ୍କର ତୁମ ଅପରାଧ ଲାଗିଯିବ, କର୍ମକାଣ୍ଡ ଜ୍ଞାନ କାମ କେବଳ ବିଷର ଭାଣ୍ଡ ବୋଲି କହିଥିଲା, କେବଳ ଏଇଟା ବିଷର ପାତ୍ରଟା, ଯିଏ ଅମୃତ ବୋଲି ଖାଉଛି ସିଏ ବିଭିନ୍ନ ଜୋନିକି ଯିବ, ନାନା ଜୋନି ସଦାପିରେ କଦର୍ଯ୍ୟ ଭକ୍ଷଣ କରେ ତାର ଜନ୍ମ ଅଧପାତ ଯାଏ, ଏମିତି ଲେଖିଥିଲେ ସେ ଭକ୍ତ ସଂଘ ବୈଷ୍ଣବ ମହିମା ଭଗବାନଙ୍କର ରାଧାକୃଷ୍ଣଙ୍କର ସବୁ ତତ୍ତ୍ୱଟା ଜାଣିଛନ୍ତି ନା, ସେ ନିନ୍ଦା ଦୃଷ୍ଟିରେ କହୁନାହାନ୍ତି, ଭକ୍ତିକି ବଡ଼ିମା କରିକି ଏଇ ଜିନିଷଟା ତାଙ୍କ ପାଇଁ ବିଷତୁଲ୍ୟ, ନିନ୍ଦା କରୁନା। ଭକ୍ତ କେବେ କର୍ମକାଣ୍ଡକୁ ଅନୁସରଣ କରିବେନି। କର୍ମକାଣ୍ଡ ଯେଉଁ ପୂଜା ପଦ୍ଧତି ସବୁ ଦୁନିଆ ସବୁ ବେଶଭୂଷା, କର୍ମକାଣ୍ଡର ବେଶଭୂଷା ଅଲଗା ନା, ଆଉ ଏଇଟା ଆମର ସବୁ ଆଜିକାଲି ହେଲାଣି ସବୁ ସେମିତିଆ। ଏ ନନା ଯେଉଁ ଦେଖୁନା ସବୁ ପୁରୀର ନା, ସେ ଚେନ୍ ଫେନ୍ ପକେଇ ମୁଦି ପକେଇ କମର ଗାମୁଛା ଭିଡ଼ି ତାଙ୍କ ପେଟ ପକେଇ ଈଶୁ ଆସି କର୍ମକାଣ୍ଡ ଗୁଡ଼ାକ। ଆଉ କର୍ମକାଣ୍ଡରେ କ'ଣ ସବୁବେଳେ ଲୋକ ଗୁଡ଼ାକ ଆକର୍ଷଣ କରି ଖୁସି କରେଇବା? ଆଉ ଭିକାରୀ ଯେଉଁ ନନା ଗୋଟେ ଭିକାରୀ ଭଳିଆ ଦେଖ, ତ କିଏ ଟଙ୍କା ଦେବେ? ହାଁ ମୁଦି ଫୁଦି 10-5 ପିନ୍ଧିକି ତୁମେ ଗୋଟେ ପାଠ ପକେଇଦେଲେ ଲୋକ ହଁ ଇଏ ପଟ ବାବା ବଡ ନନା ଚାଲ ଚାଲ ସେ ତାଙ୍କୁ। ଆମର ଶିଶୁମାନେ ଆମର କର୍ମକାଣ୍ଡର କୌଣସି ଜିନିଷକୁ ଆମେ ଅନୁସରଣ କରିବୁ। ତେଳ ଧାରଣ କଲା 20 ଖଣ୍ଡେ ଉତ୍ତରି ପିନ୍ଧିଲା 30 ଖଣ୍ଡେ ବାସ ପକାଲେ ଚାଲିଲା। କର୍ମକାଣ୍ଡର କୌଣସି ଜିନିଷକୁ ଆମେ ଏଇଟା ସବୁ କର୍ମକାଣ୍ଡ ଜିନିଷଟା ପୋଷି ହେଉଛି ଧୀରେ ଧୀରେ, ସେଇଟା ଆମେ ଟୋଟାଲ ପୋଷେଇବୁନୁ। ପୂଜା ସେବାରେ ଏଇଟା କର୍ମକାଣ୍ଡ କି ଜିନିଷ ଲାଗିବ? ସେ କର୍ମକାଣ୍ଡର ଏଇଟା ବେଲୁନ ଫେଲୁନ ଏଇଟା ସବୁ ଦେଖୁନ ବେଲୁନ ଟାଣି ଆରମ୍ଭ ହେଇଗଲାଣି। ବେଲୁନ ବେଲୁନ ଏଇଟା ପ୍ଲାଷ୍ଟିକ ଜିନିଷଟା, ଏଇଟା ପବିତ୍ରଟା ଅପବିତ୍ର ଜିନିଷଟା, ଏଇଟା ବନ୍ଧ ହେଉନି ବେଲୁନ। ବେଲୁନଟା ଦେଖ ଦେଖୁଛ ନା ନାହିଁ, କିରେ ଫୁଙ୍କିଛ ନା ନାହିଁ ବେଲୁନ, ହେଲା ବନ୍ଧ ହେଉନି ହେଲା। ସେଇଟା ଗୋଟେ କ'ଣ କ'ଣ ଟଙ୍କା ହେଉଛୁ ସେଇଟା ସବୁ ଆଜିକାଲି କିରେ କ'ଣ ଭଲ ଦେଖା ବୋଲି ଆମେ ଯାପା ତା ଲଗେଇଦେବା ନା କ'ଣ? ଆମର ଆମ୍ବ ଡାଳ ରହିଛି, କ'ଣ ପତ୍ର ରହିଛି, ଯେଉଁ ଆମ୍ବ ପତ୍ର, ଦେବଦାରୁ ପତ୍ର, କଦଳୀ ଗଛ, କୁମ୍ଭ, ପୂର୍ଣ୍ଣ କୁମ୍ଭ ବସିବ, ଚାଉଳ ନୁଣ ଧାନ ପଡ଼ି ତା'ଦେହରେ ହଳଦୀ ପଡ଼ିବ, ପୂର୍ଣ୍ଣ କୁମ୍ଭ ବସିବ। ସେ ଭଗବାନ ଭାଗବତର ବର୍ଣ୍ଣନା ଅଛି ନା, ଏ ସବୁ ବଦଳେଇ ସାରିଲେ ଆଉ କିଛି ରଖିଛନ୍ତି? ସବୁ ପୁରା ସବୁ କ'ଣ ବେଲୁନ ଟାଣିକି ଏମିତି ସବୁ ବେଲୁନ କଲେ, ସେ ବେଲୁନ ଗୁଡ଼ା କ'ଣ ଢୋଟା ଫୁଟୁଥିବ ଲୋକ ତା ସେଇଟା ତେବେ ଚାଲିଥିବ ଢୋକନି ଫୁଟିଲାଣି, ସବୁ ତା ଋଣ ଅନୁଥିବେ ଗୋଟେ ଆମ୍ବ ପତ୍ର ଢୋକନି ଫୁଟିବ, ତୁମେ ଭଗବାନ ଆଗରେ ଫୁଲ ଟାଣିଛ ସେ ଢୋକନି ଫୁଟିଲେ ସେଟା ଠାକୁର ଚମିକି ପଡ଼ିବେ ସେଟା ଅପବିତ୍ର ଜିନିଷଟା, ସେଇଟା ପୁରା ହବନି। ବେଲୁନ ଫେଲୁନ ସବୁ ସେଗୁଡ଼ାକ ଯେଉଁଟା ଶିଖିଛନ୍ତି କେତେ ସୁନ୍ଦର। ଏ ଯେଉଁ ଆମର ଯେଉଁ କ'ଣ ସରସ୍ୱତୀ ପୂଜା, ଗଣେଶ ପୂଜା, ଆମର ସବୁ ଛୁଆଟି ବେଳେ ମନରେ ଅଛି, ସବୁ କୁଞ୍ଜ କାଟନ୍ତି, କୁଞ୍ଜ ତାକୁ କୁହାଯାଏ, ଏ ଯେଉଁ ନାଲି କାଗଜ ଇଏ ଥାଏ, ହଁ ଏ କାଗଜ ଗୁଡ଼ାକ କ'ଣ କାଗଜ ଗୁଡ଼ାକ ନାଲି ହଳଦିଆ କାଗଜ, ତାକୁ ଏମିତି ସୁନ୍ଦର ଡିଜାଇନ୍ରେ କାଟିଦେବେ, ସେ ହାତୀ, ସେ ଇଆ, କଳସ, ଓମ, ସ୍ୱସ୍ତିକ, ସେ ସବୁ ଜାଣିଛନ୍ତି, ସବୁ କଇଁଚି ଧରିକି ସବୁ ବୁଲି ବୁଲି କାଟିଦେବେ, ତୁମର ସବୁ ଇଏ କରାହବ, ଏ କ'ଣ ଝାଲେରୀ ଝାଲେରୀ କରେ, ତାଙ୍କ ସବୁ ବାଉଁଶକୁ ବତା କରିକି ତାଙ୍କୁ ଟାଙ୍ଗି ଏତେ ସୁନ୍ଦର ଲାଗିବ, ବାଉଁଶ ବତାରେ ସେଇଟା ସବୁ ଝାଲେରୀ ଲଗା, ତା ସବୁ ପତାକା ଟଣା ହେଇଥିବ, ନାନା ପତାକା ବୋଲି ଭି ଭାଗବତରେ କୁହାହେଇଛି, ପତାକା ଲଗା ହେଇସବୁ। ଆଉ ଏଇଟା କ'ଣ କର୍ମକାଣ୍ଡ ହେଇଛି, ଢୋଲ ବାଡ଼ି ଗୋଟେ ଢୋଲ ଗୋଟେ ଆଣିକି ସେ କୁଆଡ଼େ କିଡ଼ ତାକୁ ବୁଝିଦେଲା, ସେ ଗୋଟେ ବୁଢ଼ା ବୟସରେ ସେ ତାକୁ ଶିଖେଇଛନ୍ତି, ଇଏ ତାର ଧରିକି ଢୋଲ ଚାଲି ଆସିଛି। ଏଇଟା କ'ଣ ଏଇଟା ଆମର ମହାପ୍ରଭୁଙ୍କ ମହାପ୍ରଭୁଙ୍କୁ ଦୁଃଖ କରିବେ, ଏଇଟା ମହାପ୍ରଭୁ ବହୁତ ଦୁଃଖୀ ହେଇଛି। ତୁମର ଭକ୍ତି ତ ନାହିଁ ଅଲଗା କଥା, କିନ୍ତୁ ପରମ୍ପରାର ଶିକ୍ଷାଟା ଭାଙ୍ଗିଦେଲେ ମହାପ୍ରଭୁ ଖୁସି ହେବେ? ପ୍ରଚାର ପାଇଁ ଆମେ ସବୁକିଛି ଭାଙ୍ଗି ଦେଇପାରିବା ନା, ଏଇଟା ଠିକ୍ ନାହିଁ। ଭକ୍ତଟାକୁ ଲେଖିଲେ ନା ମୃଦଙ୍ଗ ବାଦ୍ୟ ଶୁଣିତେ ମନ ଅବସର ସତାଯାଏ, ମୋ ମୃଦଙ୍ଗ ବାଜିଲେ ଆମର ମହାପ୍ରଭୁଙ୍କ କଥା ଆସିବ, ଏଇଟା ଗୋଟେ ବାଜିଲେ କ'ଣ ଢଉ 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 ଝିଅକୁ ଦେଖି ନାଚିବ ନା କ'ଣ? ଏଗୁଡ଼ା ହେଉଛି ନା ମାତାଜୀଟା ସେ ପୁରୁଷକୁ ଦେଖି ନାଚୁଛି, ପୁରୁଷଟା ମାତାଜୀ କିନ୍ତି ଦେଖି ନାଚୁଛି, ଆମ ଭଗବାନ ପାଇଁ ନାଚୁଛନ୍ତି। ଏଇଗୁଡ଼ା ଏଇଟା ଅପରାଧନା ମହାପ୍ରଭୁ, ଏଇଟା ଗୁରୁଦେବ ପୁରା ସିଧା ଷ୍ଟ୍ରେଟ୍ ପ୍ରବଚନ କହୁଛନ୍ତି। ଆଉ ସେ ଯେଉଁ ନାରଦମୁନି ଯାଇଥିଲେ ନାରୀମାନଙ୍କ ସହିତ କେଉଁଠିକି ବ୍ରହ୍ମା ସଭାକୁ ସଙ୍ଗୀତ ବିଦ୍ୟା ଚାଲିଥିଲା, ସେଠି ସେ ଲେଖିଲେ ନାରୀ କାମାସକ୍ତ ନାରୀମାନଙ୍କ ସହିତ ପରିବେଶ ହୋଇ କେବେ ହେଲେ ତୁମେ ଯିବନି ମନ୍ଦିର ଭିତରୁ, ଲଷ୍ଟି ଡିଜାର ଓମ୍ୟାନ ଗୋଟେ ତାଙ୍କୁ କେବେ ଆଲାଉ କରିବେନି ମନ୍ଦିରରେ, ତାଙ୍କ ସହିତ ବସିବ ବସି ହସା ହସା ଥଟା ପରା ପରିହାସ ଯେଉଁଟା କେବେ କରିବେ ନାରୀମାନଙ୍କ ପାଇଁ? ସେଠି ଗୁରୁଦେବ କହୁଛନ୍ତି ସେଟା ଓଡ଼ିଆରେ ନା କେଉଁଥିରେ ମୁଁ ଏବେ କରୁଥିଲି ସେଠି ଗୋଟେ ଛାଡ଼ିଛି ଓଡ଼ିଆ ନା ଇଂଲିଶରେ, ନାରୀମାନଙ୍କୁ ମନା ନାହିଁ ସେଟା ସେମାନଙ୍କ ସହିତ ପରିବେଶ ହେଇକି ଏଗୁଡ଼ା ସବୁ କରିପାରିବେ। ଆଉ ହେଣ୍ଡ ହେଣ୍ଡ ହେଇକି ତୁମେ କ'ଣ ସିଏ ଗୋଟେ ନାଚିବେ ତୁ ଗୋଟେ ନାଚିବେ କ'ଣ ଏଇଟା କ'ଣ ଏଇଟା କ୍ଲବ୍ ଘର? ଏଗୁଡ଼ା ସବୁ ମହାପ୍ରଭୁଙ୍କୁ ଶିକ୍ଷା ନାହିଁ, ସେ ବୋଧେ କର୍ମକାଣ୍ଡ ଭଳିଆ ଆସ ହେଇଗଲା, ସବୁ କର୍ମକାଣ୍ଡ ଭଳିଆ ବସିଗଲେ ଡ୍ରମ୍ ବଜେଇକି ସେସବୁ ନାଚିବ, ଏଇଟା କ'ଣ ପ୍ରଚାର କ'ଣ ପ୍ରଚାର? ତୁ ଦୁଃଖୀ କରିଦେଲା ଆଗେ ଭଗବାନଙ୍କୁ, ପ୍ରଚାର କ'ଣ କରିବ? ତୋ ଶକ୍ତିଟା କେଉଁଠି ମିଳିବ ତୁ? ଏଇଟା ସବୁ ଲୋକରଞ୍ଜନ ହେଇଯିବ, ତୁମ ପ୍ରଚାରଟା କେବଳ ଲୋକରଞ୍ଜନକୁ ପଳେଇବ, ଆଉ କିଛି ମିଳିବନି, 5 ପଇସା କି ଜିନିଷ ମିଳିବନି। ଦେଖ ତାର ପରିଣତିଟା କ'ଣ ହବ, ପ୍ରଚାର ଅର୍ଥ ଏହା ନୁହେଁ ଯେ ତୁମେ ଆଚାର୍ଯ୍ୟ ପ୍ରିନ୍ସିପାଲ ସବୁ ମହାପ୍ରଭୁ ଦୁଃଖୀ କରିଦେବ, ନାରୀ କେବେ ନୃତ୍ୟ କରିପାରିବେନି ଭଗବାନଙ୍କ ଆଗରେ, ସାଧୁମାନଙ୍କ ଆଗରେ ତାର ନୃତ୍ୟ ଅଲଗା, ସେଇଟା ସବୁ ସବୁ ବଦଳିଗଲା, ସବୁ ତ ପୁରା ଓଲଟା ହେଇଗଲା ଶିକ୍ଷା ଗୁଡ଼ା। କର୍ମକାଣ୍ଡକୁ ଆମେ ଫଲୋ କରିବୁନୁ, ଆଡ଼ମ୍ବରକୁ ଫଲୋ କରିବୁନୁ, ଆମେ ଏଗୁଡ଼ା ସବୁ ଫଲୋ କରିପାରିବୁ କେଉଁଠି? କେଉଁ ସଂସ୍କାର ବିଦେଶରେ ଅଲଗା, ବିଦେଶରେ ସେଇଟା ତାଙ୍କର ଅଲଗା, ତାଙ୍କର ସଂସ୍କୃତି, ତାଙ୍କର ଏତେ ସବୁ ଫିଲିଙ୍ଗସ୍ ନାହିଁ। ଆମର ଏଇଟା ଭାରତ ବର୍ଷ ଚାଲିଗଲା, ସେଇଟା କାହାକୁ କହିପାରିବୁନି, କହିଲା ମାନେ ଓଲଟା ଭାବିବେ, ହଁ ପ୍ରଚାର କରୁଛୁ ଆଜ୍ଞା, ଭକ୍ତ ତିଆରି କରୁଛୁ, କ'ଣ ଭକ୍ତ ତୁମେ ତିଆରି କରୁଛ, କି ଭକ୍ତ ତୁମେ ତିଆରି କରୁଛ, କି ଭକ୍ତ ତୁମେ ମହାପ୍ରଭୁ ଦୁଃଖୀ କରିଦେଉଛ, ତୁମେ କି ଭକ୍ତ ତିଆରି କରୁଛ, ତୁମେ କିଛି ଫଳ ପାଇପାରିବନି, ଯାହାକୁ ତିଆରି କରିବ ସେ କିଛି ଫଳ ପାଇବେନି, ଚଷୁ ଗୋଟିଏଟା ସାରା ହବ। ଯେତେବେଳେ ତୁମେ ଆଚାର୍ଯ୍ୟଙ୍କ ପ୍ରିନ୍ସିପାଲକୁ ଡାଇଭର୍ଟ କଲ, ସବୁ ଜିରୋ ମନକିତ ଟାଇମ୍ ଆସିବ, ରିଆଜଲ୍ଟ କରିବ, ସବୁ ଫଳ ଶୂନ ହେଇଯିବ। ସିଏ ଖୁସି ହେଲେ ତୁମେ ଫଳ ଫଳ ପାଇବ, ସିଏ ଯେତେବେଳେ ଦୁଃଖୀ ହେଇଗଲା ସବୁ ମୂଳ ପୋଛ ହେଇଗଲା ତୁମର, ଗୋଟେ ଗୋଟେ ନା ଦାସ ଆଇଲେ ମୂଳରୁ ଗା ବାପା, ଯାହା ପଡ଼ିଥିଲୁ ସବୁ ଚାଲିଗଲା, ସେ ଦୁଃଖ କରିଯିବେ ଆଉ। ଲୋକପ୍ରୀତିକର ସବୁବେଳେ ଆମେ ଦେଖିଲେ ହବନି, କର୍ମକାଣ୍ଡର କୌଣସି ଜିନିଷକୁ ଆମେ ଅନୁସରଣ କରିବୁନୁ, ଆଚାର୍ଯ୍ୟମାନେ ଯେଉଁ ପଥର ଦେଇଛନ୍ତି ଆମେ ସେଇ ପଥରେ ଯିବୁ। ଏଗୁଡ଼ା ସବୁ କ୍ରିଏଟେଡ୍, ଏଇଟା ଏଇଟା ପ୍ରପାତ ପରେ ଏଗୁଡ଼ା ସବୁ ହେଇଛି ନା, ଏଗୁଡ଼ା ସବୁ ଜିନିଷ ଗୁଡ଼ାକ ଆଉ କେଉଁ ଆଚାର୍ଯ୍ୟ ସିଷ୍ଟମ ଗୁଡ଼ାକ ରହିଛି କେବେ ନାହିଁ ଏଗୁଡ଼ା। ସେଥିପାଇଁ ତୁମର ଭକ୍ତି ଆସିବିନି ଅନ୍ତରେ, ସବୁ କର, ହଜାର ହଜାର ଭକ୍ତ ତିଆରି କର, ତୁମେ ଯେତେ କର, ନଚା ନଚା କରିକି ସବୁ ଖାଇବା ପିଇବାକୁ ଦେଇକି ସବୁ ଯାହା କର, ସବୁ ହଷ୍ଟେଲ ଲାଇଫ ପ୍ରପାତ କହିଛନ୍ତି, ସବୁ ତୁମ ହଷ୍ଟେଲ ଭଳିଆ ଲାଗିବ। ଆଚାର୍ଯ୍ୟଙ୍କୁ ତୁମେ ଦୁଃଖୀ କରିଦେଉଛୁ, ମହାପ୍ରଭୁଙ୍କୁ ଦୁଃଖୀ କରିଦେଉଛୁ, ସିଷ୍ଟମକୁ ଭାଙ୍ଗି ଦେଉଛୁ, ଆଉ ବଳ ତୁମର କୋଉଟା, ସେ ତୁମ କାର ବଳ ନାହିଁ, କିଛି ବଳ ନାହିଁ, ଖାଲି ଲୋକ ଦେଖାଣା ସବୁ କରୁଛନ୍ତି, ପୁରା ନିର୍ବଳ, ଧଡ଼ା କିଣି ମାୟା ଆସିବ, ଆଟାକ୍ କରିବେ, ପଟନି ପଡ଼ିଯିବେ, ସେ ସଫା ହେଇଯିବେ, ପାରିବନି ତୁମେ। ଭଗବାନଙ୍କର ଗୁରୁ ଆଚାର୍ଯ୍ୟ ଖୁସି ହେଲାନି ନା, ବହୁତ ମାନେ ସାବଧାନରେ ଚଳିବାକୁ ପଡ଼େ ଆଚାର୍ଯ୍ୟ ପରମ୍ପରା, କେତେ ସୁନ୍ଦର ଉପାଦେୟ ଦେଖି ସେ କହୁଛନ୍ତି। କର୍ମକାଣ୍ଡରେ ଲୋକ ଯେମିତି କଣ୍ଟକିତ ପଥକୁ ଅନୁସରଣ କରୁଛନ୍ତି ସଂସାର ଲୋକ, ସେଭଳି ବର୍ଷା ଆଗମନରେ ସାରସାଦି ପକ୍ଷୀମାନେ ସେ ତଟକୁ, କଣ୍ଟକିତ ତଟକୁ ଇଏ କରୁଛନ୍ତି। ବୈଷ୍ଣବ ରାସ୍ତା ବହୁତ ସୂକ୍ଷ୍ମ ରାସ୍ତା, ସବୁବେଳେ ସବୁବେଳେ ଆଗକୁ ଆମେ ଯାଇପାରୁନୁ, ବଡ଼ ଜିନିଷ ନୁହେଁ, ନିୟମ ଭାଙ୍ଗୁନି, ଏଇଟା ଦେଖିବାକୁ ପଡ଼ିବ। ଏଇଟା ଦେଖ, ଆଗକୁ ତୁମେ ଯାଇପାରୁନ ଭକ୍ତିରେ, ଆଗକୁ ଯାଇପାରୁନ, ସେଇଟା ବଡ଼ କଥା ନୁହେଁ। ଆଜି ଯାଇନ, କାଲିକି ଭଗବାନ ଗୁରୁ କୃପା କରିଦେଲେ, କିନ୍ତୁ ଯଦି ଗୁରୁକୃଷ୍ଣଙ୍କୁ ଅପ୍ରସନ୍ନ କରିଦେଲ, ତାଙ୍କ ନିୟମଟାକୁ ଭାଙ୍ଗିଦେଲ, ସେଠି ରହିଗଲ। ଆଗକୁ ତୁମେ କାହିଁ ଯାଇପାରୁନ ଏଟା ବଡ଼ କଥା, ଆଗେ କ'ଣ କ'ଣ ଭାଙ୍ଗୁଛ ଦେଖ, ନିୟମ ନିଶକ୍ତି ହେଇଯିବ ତୁମେ, ଆସକ୍ତି ତୁମକୁ କିଛି ମିଳିବନି, ଭରସା ମିଳିବନି, ଫେରବି ସବୁବେଳେ ଚାହିଁବା ଦରକାର, କିନ୍ତୁ ପରମ୍ପରାର ସିଷ୍ଟମଟା ରହିବ, ପରମ୍ପରା ସିଷ୍ଟମ କିଛି ନୂଆ ନୂଆ ଜିନିଷ କେତେ ଭଲ ହେଲେ ବି, କେତେ ପ୍ରଚାର ପାଇଁ ସହଯୋଗ ହେଲେ ବି, ସେଟା ମୁଁ କରିବିନି। ପରମ୍ପରା ସିଷ୍ଟମ ଯାହା ଅଛି ସେଥିରେ ଆମେ ଚାଲିବୁ, ଅଲଗା ଜିନିଷ କିଛି ତାତ୍କାଳିକ କିଛି ସମୟ ପାଇଁ ହେଲ୍ପ କରିବ, ତାପରେ ଏଇଟା ଫେଲ୍ ହେଇଯିବ। ଏଇଟା ପ୍ରାକ୍ଟିକାଲ ସବୁ ଦେଖିଛି, କହିକି ଆସିଛି, ବର୍ତ୍ତମାନ ଏଇଟା ହେଉଛି, ହବ ହିଁ ହବ, ପ୍ରାକ୍ଟିକାଲ ସବୁ ଫେଲ୍ ହେଇଯିବ। ହେଟା ଆଚାର୍ଯ୍ୟ କରୁନା, ତୁମେ ସବୁ ତିଆରି କରିଛ, ତୁମେ ସବୁ ପ୍ରୋସେସ୍ ତିଆରି କରିକି ତୁମେ ସବୁ କରୁଛ, ଏଇଟା ନିଶ୍ଚିତ ଫେଲ୍ ହବ, ଫେଲ୍ ହେଉଛି ସବୁ ବର୍ତ୍ତମାନ। ସେମିତି ବହୁତ ସାବଧାନ ରହିବାକୁ ପଡ଼ିବ, ଭାଗବତ ଆଚାର୍ଯ୍ୟମାନଙ୍କ ଶିକ୍ଷା ଗୁଡ଼ାକ ଯାହା ଅଛି ତା କରିପାରୁନି, ମୁଁ ଅଯୋଗ୍ୟ ଲୋକ କରିପାରୁନି, ବାସ୍ କିଏ ଭକ୍ତ ହଉ ନ ହଉ ଆମର କିଛି ମତଲବ ନାହିଁ, କିଛି ମତଲବ ନାହିଁ, ଭକ୍ତ ଆମକୁ କେହି କରିନଥିଲେ, ଭଗବାନ ଯିଏ ଚାହିଁବେ, ମହାପ୍ରଭୁ ଚାହିଁବେ, କିଏ ଆସିକି ଭକ୍ତ ହେବେ, ଭକ୍ତ ହେବା ପାଇଁ ଯେ ତୁମେ ତାକୁ ତାଙ୍କୁ ଶାସ୍ତ୍ର ସହିତ କମ୍ପ୍ରମାଇଜ୍ କରାଇଦେବ, ସବୁ କମ୍ପ୍ରମାଇଜ୍ କରି ତାକୁ ମୁଁ ଭକ୍ତ ହେଇଗଲା, ତୁମେ କ'ଣ କରୁଛ, ମହାପ୍ରଭୁଙ୍କ ଧାରାକୁ କିଛି ଲୋକ ସହଜିଆ ଲୋକ ଆଣିକି ପୁରେଇଲ, ଯେଉଁମାନେ ଦିନେ ପୁରା ସତ୍ପରମ୍ପରାର କୀର୍ତ୍ତିକୁ ନଷ୍ଟ କରିଦେଲେ। ବହୁତ ସାବଧାନ ରହିବାକୁ ପଡ଼ିବ, କୌଣସି ସିଷ୍ଟମକୁ ଆଡ଼ାପ୍ଟ କିଛି କରିପାରିବି ନା, ଓଲଟା ସିଷ୍ଟମ, ଓଲଟା ସିଷ୍ଟମ କିଛି ଲୌକିକ ଗୀତ ଗୁଡ଼ାକ ସବୁ ସ୍ୱରରେ ଗାଇବା, ଏ ସମ୍ବଲପୁରୀ ଗୀତରେ ସେ ଗୋଟେ ଭଦ୍ରକ ଭୁବନେଶ୍ୱର ଅଛି, ସେ ତ ପାଞ୍ଚ ଦଶଟା ତାଙ୍କର କାମ ହେଲା, ଖାଲି ସମ୍ବଲପୁର ସ୍ୱରର ଗୀତ ଗାଇବେ, ସବୁ ନଚେଇବେ, ସେଇଟା କ'ଣ, ଏଇଟା ଲୌକିକ ଗୀତ ସ୍ୱରରେ ଆମର କିଛି ଗାଯିବନି, ଆମର ପରମ୍ପରା ସବୁ ସେମିତି ଅଛି ପୂର୍ବରୁ, ପାଗଳ ହେଇଯିବ ଆଚାର୍ଯ୍ୟମାନେ ଯଦି ବାଡ଼ି ପକେଇବେ ଶୁଣିଲେ, ଅଲଗା ସ୍ୱରରେ ଗାଇଲେ ଆମେ ମହାପ୍ରଭୁ ବା, ଆରେ ତ ସବୁ ବଦଳି ଯାଉଛି ଆଉ, ଲୋକ ତାକୁ ଡାକିବେ ଆସ ଆଗେ ଗାଁ ନାଚିରେ ନାଚ, ସବୁ ଖୁସି ହେଇ ନାଚିବେ ଆଉ, କିନ୍ତୁ ନାଚ କାହା ପାଇଁ, ଏ କେବଳ ନାଚଟା ଏଇଟା ଗୁଡ଼ା ଅପୋଜିଟ୍ ସେକ୍ସକୁ ଆଟ୍ରାକ୍ଟ କରିବା ପାଇଁ, ଏଇଟା ପୁରା ଫ୍ୟାକ୍ଟ ଦେଖ, ତୁମେ ସବୁ ନାରୀଙ୍କୁ ହଟେଇ ଦିଅ, ଦେଖା କିଏ ନାଚିବ, ଆଉ ନାରୀଙ୍କୁ ହବ ପୁରୁଷ ହଟିଯିବେ, ତୁମେ ନାଚ, କିଏ ନାଚିବେ, ଠେଲୁଥିବ ତାକୁ ନାଚିଲେ ନାଚୁନୁରେ ନାଚୁନୁରେ, ସବୁ ଏ ସୂକ୍ଷ୍ମ ଭାବରେ ସବୁବେଳେ ଏ କାମଟା ରହୁଛି, ବହୁତ ସାବଧାନ ରହିବାକୁ ପଡ଼ିବ ସେ। ସେଥିପାଇଁ ଆମକୁ ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଭାଗବତ କି ଜୟ ଶ୍ରୀଲ ପ୍ରଭୁ ଶ୍ରୀ ଗୁରୁଦେବ କି ଜୟ ନିତାଇ ଗୌର ପ୍ରମାନନ୍ଦେ।